ବୈଷ୍ଣବ ଜଗତର ଅତ୍ୟନ୍ତ ପ୍ରଭାବଶାଳୀ ଭଗବାନଙ୍କର ନିତ୍ୟ ସିଦ୍ଧ ପାର୍ଷଦ ସପ୍ତମ ଗୋସ୍ୱାମୀ ଶ୍ରୀ ଭକ୍ତି ବିନୋଦ ଠାକୁରଙ୍କର କୃପାସିକ୍ତ ସୁସନ୍ତା 64 ଗୌଡ଼ୀୟ ମଠର ପ୍ରତିଷ୍ଠାତା ଆଚାର୍ଯ୍ୟ ପରମହଂସ ପରିବ୍ରାଜକାଚାର୍ଯ୍ୟ ଶ୍ରୀ ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଶ୍ରୀଲ ପ୍ରଭୁପାଦଜୀ ମହାରାଜ ଯିଏ ସିଂହ ଗୁରୁ ନାମରେ ପରିଚିତ ଥିଲେ, ଚୈତନ୍ୟ ମହାପ୍ରଭୁଙ୍କର ଏ ଯେଉଁ ପରମ୍ପରାରେ ଯେଉଁ ଆଚାର୍ଯ୍ୟମାନେ ଆସୁଥିଲେ ସେମାନଙ୍କର ସବୁଠୁ ବଡ ସ୍ୱଭାବ ଥିଲା ଦୈନ୍ୟତା। ଭକ୍ତ ତାର ଜୀବନରେ ଭଗବାନଙ୍କର ଯେଉଁ ଭକ୍ତିକୁ ସେ ଧାରଣ କରିବେ, ଆଚାର୍ଯ୍ୟଙ୍କର ଯେଉଁ କୃପା ସେଟା ହେଉଛି ଦୈନ୍ୟତା, ଦୀନତା, ନିଜକୁ ଛୋଟ ବୋଲି ଜ୍ଞାନ କରିବା। ହେୟ ଜ୍ଞାନ କେବେ ବୈଷ୍ଣବର ଆସେ ନା। ଯେଉଁମାନେ ପ୍ରକୃତ ବୈଷ୍ଣବ ସେମାନେ ଅନ୍ୟକୁ ଛୋଟ କେବେ ମନେ କରନ୍ତି ନା, ନିଜକୁ ଛୋଟ ମନେ କରନ୍ତି। ଅନ୍ୟକୁ ଛୋଟ ମନେ କରିବା ବୈଷ୍ଣବତା ନୁହେଁ, କିନ୍ତୁ ଗୋସ୍ୱାମୀମାନେ ସ୍ୱାଭାବିକ ଯେହେତୁ ସେମାନେ କୃଷ୍ଣ ପ୍ରେମରେ ମତ ରହୁଥିଲେ, ସେମାନେ ଦୈନ୍ୟତାବଶତଃ ସବୁବେଳେ ସିଦ୍ଧାନ୍ତକୁ ଉପସ୍ଥାପନ କରନ୍ତି। କେବଳ ଜୀବ ଗୋସ୍ୱାମୀ ଥିଲେ ଯିଏକି ଖଣ୍ଡନ କରୁଥିଲେ ସିଦ୍ଧାନ୍ତକୁ, ଜୀବ ଗୋସ୍ୱାମୀଙ୍କ ପରେ ପରେ ଆଉ ଆଚାର୍ଯ୍ୟମାନେ କେବଳ ମହାପ୍ରଭୁଙ୍କ ଶିକ୍ଷାଟାକୁ ଦେଇଦିଅନ୍ତି, କିନ୍ତୁ ମହାପ୍ରଭୁଙ୍କର ଶିକ୍ଷାର ତାକୁ ଗ୍ରହଣ କରିବା ଗୋଟେ ବୋଧଝିଅ ପାଇଁ ବହୁତ ବଡ କଷ୍ଟ ଜିନିଷ। ସେଥିପାଇଁ ଯେତେବେଳେ ଗୋସ୍ୱାମୀମାନେ ଚାଲିଗଲେ ପ୍ରାୟ 200-300 ବର୍ଷ ସେ ଅପସିଦ୍ଧାନ୍ତ ପଶିଗଲା। ସମ୍ପ୍ରଦାୟଟା ଆମର ରହିଛି, ଶିକ୍ଷାଟା ରହିଛି, କିନ୍ତୁ ତା ଭିତରେ ଏ ମନଧର୍ମ ଯେଉଁ ପଶିଗଲା। କାରଣ ଯେତେବେଳେ ପ୍ରଚାରକମାନେ ତାଙ୍କର ଶୁଦ୍ଧତା ରହିବନି, ଯେଉଁମାନେ ହରିକଥା ପ୍ରଚାର କରିବେ, ଯେଉଁମାନେ ପ୍ରଚାରକ ହେବେ ତାଙ୍କର ଶୁଦ୍ଧତା ରହିବନି, ସେତେବେଳେ ଅନୁଗାମୀମାନଙ୍କର ସିଦ୍ଧାନ୍ତକୁ କିଏ ସ୍ଥାପନ କରିବେ? ସିଦ୍ଧାନ୍ତକୁ ତ ପ୍ରଚାରକମାନେ ସ୍ଥାପନ କରିବେ, ଉପସ୍ଥାପିତ କରିବେ। ଯେତେବେଳେ ସେମାନଙ୍କର ଶୁଦ୍ଧତା ରହିବନି, ସେମାନଙ୍କର ଶରଣାଗତି ରହିବନି, ଆଚାର୍ଯ୍ୟ ନିଷ୍ଠା ରହିବନି, ଅନୁଗାମୀମାନେ ସେୟା ହେଇଗଲେ। ତେଣୁ ଭକ୍ତି ବିନୋଦ ଠାକୁର ଆସିବା ପୂର୍ବରୁ ଯେଉଁ 300 ବର୍ଷ ରହିଲା, 300 ବର୍ଷ ଭିତରେ ସବୁ ଅପସମ୍ପ୍ରଦାୟ ପଶିଗଲେ। ଏ ଯେଉଁ ଆଉଲ ବାଉଲ ସବୁ ତିଳକ ମାରୁଥିଲେ, ଆମେ ସବୁ ଭୋଜନ କରିବେ, ମଠ ମନ୍ଦିରରେ ବିଭିନ୍ନ ପ୍ରକାର କୁକର୍ମ ହେଲା, ନାମକୀର୍ତ୍ତନ କରନ୍ତି, ସାଧାରଣ ଲୋକ କି ଜାଣିପାରିଲେନି। ଭକ୍ତି ବିନୋଦ ଠାକୁର ଯେତେବେଳେ ଆସିଲେ, ସେ ଦେଖିଲେ ମୁଁ ଯେଉଁ ରହିଛି ଆଶ୍ରମରେ, ଏ ଆଶ୍ରମକୁ ତ୍ୟାଗ କରିକି ଯାଇକି ବର୍ତ୍ତମାନ ମୁଁ ଏ ଅପସିଦ୍ଧାନ୍ତ ବିରୁଦ୍ଧରେ ଲଢ଼େଇ କରିବା ମୋ ପାଇଁ ଗୋଟେ ବହୁତ ବଡ଼, କାହିଁକି ଅପସିଦ୍ଧାନ୍ତ ବିଷୟରେ ଲଢ଼େଇ କରିବାକୁ ହେଲେ ଆଗେ ଗୋସ୍ୱାମୀମାନଙ୍କର ଶିକ୍ଷାଟାକୁ କ'ଣ କରିବାକୁ ପଡ଼ିବ, ସରଳ ଭାଷାରେ ଉପସ୍ଥାପିତ କରିବାକୁ ପଡ଼ିବ। ଜଣକ ତ ବୁଝିବା ଦରକାର ନା, ସେ ଠିକ୍ କରୁଛି କି ଭୁଲ କରୁଛି। ଗୋସ୍ୱାମୀମାନଙ୍କର ଶିକ୍ଷା ଆମର ଯେଉଁ ବୈଷ୍ଣବ ପଥଟା ବହୁତ ହାୟର ଫିଲୋସଫି ନା, ଭଗବାନଙ୍କୁ ପାଇବାର ରାସ୍ତା ପ୍ରେମ ପର୍ଯ୍ୟନ୍ତ। ତେଣୁ ସେ ଦେଖିଲେ ମୋତେ ବର୍ତ୍ତମାନ ଲେଖନୀ ଆକାରରେ ଅପସିଦ୍ଧାନ୍ତକୁ ଦୂର କରିବାକୁ ପଡ଼ିବ, ସେଥିପାଇଁ ସେ ଲେଖିଲେ ସେ ଶାସ୍ତ୍ର ସୁବ୍ର ତାଙ୍କୁ ସପ୍ତମ ଗୋସ୍ୱାମୀ ଏଥିପାଇଁ କୁହାଯାଉଥିଲା। ବହୁତ ଉଚ୍ଚ ପଦବୀକି ଗଲେ, ଜଜ୍ ଥିଲେ ଓ ଶିକ୍ଷିତ ଥିଲେ, ଏବଂ ସବୁବେଳେ ତାଙ୍କର ସ୍ୱାଭାବିକ କର୍ମ କରିସାରିଲା ପରେ ପୁରା ପ୍ରଭୁପାଦଜୀ ମହାରାଜ କୁହନ୍ତି ଯାହା 7:30-7:30 ଶୋଇଯିବେ, 10 ବେଳକୁ ଉଠିବେ, ପୁରା ସମ୍ପୂର୍ଣ୍ଣ ରାତି ମାନ ବସିକି ସବୁ ଶାସ୍ତ୍ର, ଯେତେ ଭକ୍ତିମୟ ଠାକୁରଙ୍କର ଗ୍ରନ୍ଥ ସବୁ ଦେଖୁଛନ୍ତି, ଜୈବ ଧର୍ମ, ଯେତେ ପ୍ରକାର ଭକ୍ତମାଳା, ଯେତେ ଯେଉଁ ଭକ୍ତି ଗୀତି ସଞ୍ଚରଣ ଯେଉଁ ଆମେ ସବୁ ପଢ଼ୁଛେ, ଶରଣାଗତି, ହରିନାମ ଚିନ୍ତାମଣି, ଏ ଯେଉଁ ଶାସ୍ତ୍ର ସବୁ ରଚନା କଲେ, କାରଣ କେବଳ ସିଦ୍ଧାନ୍ତକୁ ସ୍ଥାପନ କରିବା ପାଇଁ। ସିଦ୍ଧାନ୍ତ ଯଦି ସ୍ଥାପନ ନ କରିବେ, ଅପସିଦ୍ଧାନ୍ତ କେବେ ଖଣ୍ଡନ ହେଇପାରିବନି। କିନ୍ତୁ ତାଙ୍କୁ ସମୟ ନାହିଁ, ଆଗେ ପ୍ରମାଣଟା ଦେବାକୁ ପଡ଼ିବ ନା। ଆଉ ସଂସ୍କୃତରେ ତ କହିଲେ କି ଲୋକ ବୁଝିବେ କି, ସଂସ୍କୃତରେ ତ କିଏ ବୁଝିବେନି। ସେ ସବୁ ବେଙ୍ଗଲରେ ସରଳ ସଙ୍ଗୀତ ଆକାରରେ ରଚନା କଲେ ଭକ୍ତିବିନୋଦ ଠାକୁର, କିନ୍ତୁ ସବୁବେଳେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ। ପ୍ରଚାର ପାଇଁ ମେଟେରିଆଲ ଅଛି ଆମ ପାଖରେ, ପ୍ରଚାର କରିବା ପାଇଁ ଯେଉଁ ଗ୍ରନ୍ଥ ରହିଲା, ତତ୍ତ୍ୱ ରହିଲା, ସବୁ ରହିଲା, କିନ୍ତୁ ଉପଯୁକ୍ତ ଅଧିକାରୀ ଜଣେ ଦରକାର, ଅଧିକାରୀଟା ଦରକାର। ଜଳଟା ଯେତେ ଶୁଦ୍ଧ ହଉ, ଜଳକୁ ଯେଉଁ ସପ୍ଲାଏ କରାଯାଏ ପାଣିଟା କେତେ ଶୁଦ୍ଧ ହେଇଥିବ, ପାଇପ୍ଟା ଯଦି ଭଲ ନଥିବ ଜଳ ଶୁଦ୍ଧତା ଆସିବନି। ପାଇପ୍ଟା ଶୁଦ୍ଧ ରହିବା ଦରକାର, ପିଓର ହେବା ଦରକାର। ଦେଖୁନ୍ତୁ ଆଜିକାଲି ପୂର୍ବ କାଳ ସେଥିପାଇଁ ଆଗରୁ ଲୁହା ପାଇପ୍ ଲଗାଉଥିଲେ, ସେଠି ଜଙ୍କ ହେଲା, ତା ସହିତ ପ୍ଲାଷ୍ଟିକ ପାଇପ୍ ଲଗାଉ, ସେ ପ୍ଲାଷ୍ଟିକ ପାଇପ୍ ହେଲେ ବି ଦେଖନ୍ତୁ କେତେ ଦିନ ପରେ ଜଙ୍କ ହେଇଯାଉଛି, ତା ଭିତରେ ସବୁ ଜମି ଯାଉଛି। ଜଳର ଶୁଦ୍ଧତାଟାକୁ ପରମ୍ପରା ଯେଉଁ ଶିକ୍ଷାଟା ଯେଉଁ ଆସିବ ଯାହା ମାଧ୍ୟମରେ, ତାଙ୍କର କ'ଣ ଦରକାର, ଶୁଦ୍ଧତା ଦରକାର। ଆଉ ଆଚାର୍ଯ୍ୟମାନେ ସିଦ୍ଧାନ୍ତକୁ ସ୍ଥାପନ କରିପାରି, ସମୟ କାଳ ପରିସ୍ଥିତି ହିସାବରେ ଜୀବର କଲ୍ୟାଣ ପାଇଁ ସେମାନେ ସବୁ ଜାଣିଛନ୍ତି। ଆଚାର୍ଯ୍ୟଙ୍କର ବାକ୍ୟ ଅନୁଭବ ହେଉଛି ପ୍ରମାଣ, କିଏ କେତେଟା ଶ୍ଳୋକ ଜାଣିଦେଇଛି କି ସିଏ ସେଇଟାକୁ କହିଦେଉଛି, ସେଇଟା ପ୍ରମାଣ ନୁହେଁ, କାରଣ ସେ ସେଇଟାକୁ ଜାଣିନି, ତାର ଅର୍ଥ କ'ଣ ଜାଣିନି କି ନିଜେ ଆଚରଣ କରିନି। ଆଚାର୍ଯ୍ୟଙ୍କର ଅନୁଭବ ହେଉଛି ପ୍ରମାଣ, ସେମାନେ ଜାଣିଛନ୍ତି ନା ଆଚାର୍ଯ୍ୟ, ତେଣୁ ସେ ସବୁବେଳେ ପ୍ରାର୍ଥନା କରୁଥିଲେ। ପରା ଦେବୀ, ବିମଳା ଦେବୀଙ୍କ ଭକ୍ତିମୟ ଠାକୁର ତାହେଲେ ରହିଥିଲେ, ଯୋଉଟା ଆମର ଅଛନ୍ତି ବର୍ତ୍ତମାନ ଭକ୍ତିଦାନ୍ତ ସରସ୍ୱତୀ ଠାକୁରଙ୍କର ଆବିର୍ଭାବ ସ୍ଥାନ ଗୌଡ଼ିଆ ମଠ, ଶ୍ରୀ ଚୈତନ୍ୟ ଗୌଡ଼ିଆ ମଠ, ସେଠି ଘର ଭଡ଼ା ନେଇକି ରହୁଥିଲେ, ପୁରୀରେ ଜଜ୍ ଥିଲେ, ଆଉ ଭକ୍ତି ଆଉ ମନ୍ଦିରର ଟ୍ରଷ୍ଟ ବୋର୍ଡ଼ରେ ମେମ୍ବର ବି ଥିଲେ। ଏତେ ବିଦ୍ୱାନ, ଏତେ ତାଙ୍କର, କାରଣ ଅଟୋମେଟିକାଲି ଯେଉଁମାନେ ଜଜ୍ ସେମାନେ ରୁହନ୍ତି ସବୁ ମନ୍ଦିରର କ'ଣ କୁହନ୍ତି ଟ୍ରଷ୍ଟ ବୋର୍ଡ଼ରେ ରୁହନ୍ତି, ଆଉ ସବୁବେଳେ ବିମଳା ଦେବୀଙ୍କୁ ପ୍ରାର୍ଥନା କରିଥିଲେ, ମୋତେ ଗୋଟେ ସନ୍ତାନ ଦିଅନ୍ତୁ ଯିଏକି ଏ ବାଣୀକି ପ୍ରଚାର କରିବ, ଆଉ ମୋର ସମୟ ହେଇଗଲାଣି, ଆଉ ମୋତେ ବହୁତ ରଚନା କରିବାର ଅଛି ଗ୍ରନ୍ଥ। ଏ ଚୈତନ୍ୟ ମହାପ୍ରଭୁଙ୍କର ଏ ଯେଉଁ ପ୍ରଚାରଟା ବର୍ତ୍ତମାନ, ଯେଉଁ ଏ ଯେଉଁ ମୁମେଣ୍ଟଟା ବର୍ତ୍ତମାନ ମହାପ୍ରଭୁଙ୍କର ମୁମେଣ୍ଟ ଯେଉଁ ବଢ଼ୁଛି ଆଗକୁ, ତାର ଭୂମିକାଟା କେଉଁଠି ରହିଲା, ବେଷ୍ଟଟା କେଉଁଠି? ଗୋସ୍ୱାମୀମାନେ କ'ଣ କଲେ, ଗୋଟେ ଷ୍ଟୋର ହାଉସ୍, ଗ୍ରନ୍ଥକୁ ସବୁ ମହାପ୍ରଭୁଙ୍କର ଯେଉଁ ଶିକ୍ଷାର ସାର ଜିନିଷ ସବୁ ଗ୍ରନ୍ଥ ଆଗରେ ରଚନା କରିଦେଇଗଲେ, ସଂସ୍କୃତରେ ରଚନା କରିଦେଇଗଲେ, ଆଉ ଅତ୍ୟନ୍ତ ତାତ୍ତ୍ୱିକ ଭାବରେ ରଚନା କଲେ, ତାକୁ ଡାଇଜେଷ୍ଟ କରିବା ସମ୍ଭବ ହେବନି, କାରଣ ସିଏ ଯିଏ ଯେଉଁ ପ୍ଲାଟଫର୍ମରେ ଅଛି ସେ ସେଇ ପ୍ଲାଟଫର୍ମ କଥାଟା କହିବ। ସେମାନେ କେଉଁ ସ୍ତରରେ ରହୁଥିଲେ, ପ୍ରେମ ସ୍ତରରେ ରହୁଥିଲେ, ତେଣୁ ତାଙ୍କର କେବଳ ରସାସ୍ୱାଦନ କଥା ସବୁ। ପୁଣି ବି ମହାପ୍ରଭୁ କହିଥିଲେ ସନାତନ ଗୋସ୍ୱାମୀ, ତୁମେ ଜୀବର କେମିତି ସମ୍ବନ୍ଧ ସ୍ଥାପନ କରିବ, ଭକ୍ତି ସଦାଚାର, ସେନେ ହରିଭକ୍ତି ବିଳାସ ଲେଖିଲେ, ସବୁ ରଚନା କଲେ ନା ସବୁ ଗ୍ରନ୍ଥ, ହେଲେ ବି ତାଙ୍କ ଲେବୁଲଟା ହାୟର ଲେବୁଲ ସେ ପ୍ରଚାର କରିବା ମାନେ ପ୍ରେମ, ସେଥିପାଇଁ ସେମାନେ ପ୍ରଚାରକୁ ବାହାରିଲେନି। କେଉଁମାନେ ଗୋସ୍ୱାମୀମାନେ, ଜୀବ ଗୋସ୍ୱାମୀ ଯେତେବେଳେ ଆସିଲେ, ଜୀବ ଗୋସ୍ୱାମୀ ସେଇଟାକୁ ଷ୍ଟାର୍ଟ କଲେ, କହିଲେ ନାହିଁ ଶ୍ୟାମାନନ୍ଦଙ୍କୁ ଆଉ ନରୋତ୍ତମଙ୍କୁ ଶ୍ରୀନିବାସ ଯା ପ୍ରଚାର କର, ଗ୍ରନ୍ଥ ପ୍ରଚାର କର, କିନ୍ତୁ ସଂସ୍କୃତ ବିଦ୍ୱାନ ହେବା ଦରକାର, ଆକୁ ପଢ଼ିଦେଲେ ଯେ ଜଣେ ଜଣେ ପଢ଼ିକି ବୁଝିଦେଲେ ଯେ ସିଏ ତା ହୃଦୟରେ ସେ ଭାବଟା ପ୍ରକଟ ହେଇଯିବ, ତା ନୁହେଁ, ବୁଝିଦେଉଛୁ ମାନେ କ'ଣ ଆମ ମାଇଣ୍ଡଟା ସେଠୁ ଆକ୍ସେପ୍ଟ କରିନେଲା, କିନ୍ତୁ ସେଇଟା କାର୍ଯ୍ୟକାରୀ କେମିତି କରିବା, ସେଟା ସେଟା ଆମେ ପ୍ରାକ୍ଟିକାଲି କରିପାରିବା କି ନାହିଁ। ଆଚରଣଟା କ'ଣ କ'ଣ କୁହାଯାଉଛି, ଆଚରଣଟା କ'ଣ, ଯେଉଁଟା ଆମେ ଜାଣିଛେ ସେଟା କରୁନାହିଁ, ସେଟା କରିବାଟା ହଉଛି ଆଚରଣ, ଯେଉଁଟା କରୁ କରିବାଟା ହଉଛି ଆଚରଣ, ଆମେ ଜାଣିଛେ ସେଟା ସେଟା କରୁନି, ଶାସ୍ତ୍ରକୁ ତୁମେ ସେଇଟାକୁ କର, ଆମେ ଜାଣିଛେ ଏମିତି ବ୍ୟବହାର କରିବା ଦରକାର, ଏଟା ଭୁଲ କରିବା ଉଚିତ ନୁହେଁ, ଭଜନ ଏଟା ଜାଣିଛେ ଆମେ, ଜ୍ଞାନ ଅଛି, କରିପାରିବାନି, ଆଚରଣଶୀଳ ପୁରୁଷ ଦରକାର ନା। ତେଣୁ ଗୋସ୍ୱାମୀ ମାନେ ଯେଉଁ ଜୀବ ଗୋସ୍ୱାମୀ ଯେଉଁ ଗ୍ରନ୍ଥକୁ ନେଇ ପ୍ରଚାର କରିବା ପାଇଁ ଚାହିଁଲେ, ସେତେବେଳେ ସେ ମିଶନକୁ ଷ୍ଟାର୍ଟ କଲେ ପ୍ରଥମେ, ତାଙ୍କ ପରେ ପରେ ପୁରା ଗ୍ରନ୍ଥ ରହିଲା ସେମିତି, ଫିଲୋସଫି ରହିଲା ସେମିତି, ସଜା ପଶିଗଲେ ଆଉଲ ବାଉଲ କାଉଲ କର୍ତ୍ତା ବଜା ନେଡ଼ି ସବ ଜାତି ଗୋସାଇଁ ଏସବୁ ପଶିଗଲେ। ଭକ୍ତିନ ଠାକୁର ଆସିକି ଦେଖିଲେ ସିଦ୍ଧାନ୍ତଙ୍କୁ ମଧ୍ୟ ଆମକୁ କାଟିବାକୁ ପଡ଼ିବ, ଗ୍ରନ୍ଥ ଥୁଆ ହେଇଛି, ହରିନାମ ଚାଲିଛି, ତିଲକ ମାରୁଛନ୍ତି, ସମ୍ପ୍ରଦାୟ କ'ଣ ନା ଆମେ ଚୈତନ୍ୟ ମହାପ୍ରଭୁ ସମ୍ପ୍ରଦାୟ, କିନ୍ତୁ ଦେଖିଲେ ସବୁ ଓଲଟା ହେଲେଣି, ପାନ ଖାଇଲେଣି, ବିଡ଼ି ଖାଇଲେଣି, ଭାଙ୍ଗ ଖାଇଲେଣି, ନାମ କୀର୍ତ୍ତନ କରି ପଇସା ରୋଜଗାର କଲେଣି, ତା ବଡ଼ ଦୁଃଖ ଲାଗିଲା। ସେ ସବୁବେଳେ ଇଚ୍ଛା କରୁଥିଲେ, ଆଉ ସବୁ ସବୁ ଲୋକମାନେ ଭାବୁଥିଲେ ହରେ କୃଷ୍ଣ ମହାମନ୍ତ୍ର କିଏ ଜପ କରୁଛନ୍ତି, ଏ ଛୋଟ ଜାତିର ଲୋକ, ଗରିବ ଲୋକ, ଯାହାକୁ ଖାଇବାକୁ ମିଳୁନି, ଏଇମାନେ ସବୁ ଭକ୍ତ ହଉଛନ୍ତି। ସେ କହିଲେ ନାହିଁ, ମୋତେ ତାକୁ ସରଳ କରିବାକୁ ପଡ଼ିବ, କିନ୍ତୁ ସରଳ କରିଦେଲେ ଜିନିଷଟାକୁ ଯେତେ ସରଳ କର, ଜଣେ ପ୍ରାକ୍ଟିକାଲ ଟିଚର ଦରକାର, ଥିଓରି ରହିଛି, ପ୍ରାକ୍ଟିକାଲ ଟିଚର ଜଣେ ଦରକାର। ଆଚାର୍ଯ୍ୟଙ୍କର ଏଇଟା ହେଲା ସବୁଠୁ ବଡ଼ ଗୁଣ, ଫିଲୋସଫିଟାକୁ, ଦର୍ଶନଟାକୁ, ସିଦ୍ଧାନ୍ତଟାକୁ ସମସ୍ତେ ଗୋଟେ ଜ୍ଞାନୀ ବି କହିଦେଇପାରିବ, ତୁମେ ବି କାଲି ପଢିକି କାହା କଥାରେ ପାଠ ପଢିଲେ ତୁମେ କହିଦେଇପାରିବ, କିନ୍ତୁ ସେଇ ସିଦ୍ଧାନ୍ତକୁ ତୁମେ ଜୀବନରେ ଆଚରଣରେ ଲଗେଇ ପାରିବ ନାହିଁ। କହିବାଟା ବଡ଼ ଜିନିଷ ନାହିଁ, କରିବାଟା ବଡ଼ ଜିନିଷ। ବାକ୍ୟବୀର ଜଗତରେ ବହୁତ ଅଛନ୍ତି, କିନ୍ତୁ କର୍ମବୀର ବହୁତ କମ। ଓଡ଼ିଆ ଲୋକମାନେ କୁହନ୍ତି ଆଉ ବାକ୍ୟବୀର କାହିଁକି ହେବାକୁ ଚେଷ୍ଟା କରୁଛ, କର୍ମବୀର ହୁଅ। କହିପାରିବା ସମସ୍ତେ, କରିବାଟା ହେଉଛି କଷ୍ଟ। ଆଉ ଆଚାର୍ଯ୍ୟ କ'ଣ ଦୁଇଟା କରିପାରନ୍ତି? ସେ ଆଚାର୍ଯ୍ୟ ଭଗବାନ କୃପାବିଷ୍ଟ, ସେ କହିପାରନ୍ତି ଆଉ କରିପାରନ୍ତି। ସିଏ ସବୁବେଳେ ବିମଳା ଦେବଙ୍କୁ ପ୍ରାର୍ଥନା କରୁଥିଲେ, କାରଣ ଏଥିରେ ଯେଉଁ ଗ୍ରନ୍ଥ ରଚନା କରିଛନ୍ତି ଆଗେ ଅପସିଦ୍ଧାନ୍ତ ଗୁଡ଼ିକୁ ଗ୍ରନ୍ଥ ମାଧ୍ୟମରେ ସିଦ୍ଧାନ୍ତ ମାଧ୍ୟମରେ ଦୂର କରିବା ଦରକାର। ଅପସିଦ୍ଧାନ୍ତଟାକୁ ଦୂର କରିବେ, ଅନ୍ଧକାରଟାକୁ କେମିତି ଦୂର କରିବେ? ସୂର୍ଯ୍ୟ ଉଦୟ ହେଲେ ହିଁ କେବଳ ଅନ୍ଧକାର ଦୂର ହବ, ଆଉ କେବେ ହେଇପାରିବେନି। ତୁମେ ଲାଇଟ୍ଟା ଲଗେଇଲେ ତୁମେ ଗୋଟେ ଏରିଆକୁ କରୁଛ ନା ଆଉ ସବୁଆଡ଼େ କରିଦଉଛ? ପୁରା ଅପସିଦ୍ଧାନ୍ତ ଗୁଡ଼ା ସବୁ ମାଡ଼ିଗଲାଣି ଆଉ। ତ ସେଥିପାଇଁ ସେ ସବୁବେଳେ ବିମଳା ଦେଇକି ପ୍ରାର୍ଥନା କରୁଥିଲେ, ମୋତେ ଗୋଟେ ସନ୍ତାନ ଦିଅନ୍ତୁ, ଗୋଟେ ସନ୍ତାନ ଦିଅନ୍ତୁ। ସେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଆସିଲେ, ତାଙ୍କ ନାମ ସେ ଦେଇଥିଲେ ବିମଳା ପ୍ରସାଦ, ବିମଳା ପ୍ରସାଦ ତାଙ୍କ ନାମ ଥିଲା। ଆଉ ଜଗନ୍ନାଥ ପୁରୀରେ ଆବିର୍ଭାବ ହେଇଥିଲେ, ଆଉ ଜନ୍ମରୁ ତାଙ୍କର ଉପବିତ ଚିହ୍ନ ଥିଲା। ପିତାମାତା ଦେଖୁଥିଲେ ଗୋଟେ ଉପବିତ ଚିହ୍ନ ତାଙ୍କ ସ୍ୱରରେ ସବୁବେଳେ, ଜାଣିଥିବେ ସବୁ କେମିତି ରଥ ଅଟକିକି ରହିଥିଲା, ଜଗନ୍ନାଥଙ୍କର ପ୍ରସାଦୀ ମାଳା ପଡ଼ିଥିଲା, ଏସବୁ ଲୀଳା ଶୁଣିଛନ୍ତି। କିନ୍ତୁ ଆଚାର୍ଯ୍ୟ ଲୀଳା, ତାଙ୍କର ଆଚାର୍ଯ୍ୟ ଲୀଳା ମୁଁ କହୁଛି, ସେ ଭଗବାନଙ୍କ ନିତ୍ୟ ପାର୍ଷଦ। ଯେ କେବେ ଛୋଟ ଛୋଟ ପିଲା ଥିଲା ବେଳେ ଭକ୍ତିବିନୋଦ ଠାକୁର ଆଣିଥିଲେ ଆମ୍ବ ଭୋଗ ଲାଗିବା ପାଇଁ, ଠାକୁରଙ୍କର ଭୋଗ ଲାଗିବା ପାଇଁ, ସେ ଗୋଟେ ଆମ୍ବ ଖାଇଦେଲେ, ଖାଇନା ତ ଧରିଛନ୍ତି, ଆଣିଥିଲେ ଖାଇବା ପାଇଁ, ପଚାରିଦେଲେ ବିମଳା ପ୍ରସାଦ ଏଇଟା ଠାକୁରଙ୍କ ପାଇଁ ଆସିଥିଲ, ତୁମେ କ'ଣ ଖାଇଦେଲ, ତୁମେ କ'ଣ ଆଣିଛ, ଏଇଟା ଭୋଗ ଲାଗିବା ପାଇଁ ଆସିଥିଲା, ଆଉ କେବେ ଏଇଟା କରିବନି। ତେଣୁ ସେ ଗୋଟିଏ ଦିନରୁ ଛୋଟ ପିଲାବେଳୁ ସେ ଯେତେବେଳେ ଆମ୍ବ ତାଙ୍କୁ କେହି ଯାଚନ୍ତି, ତାଙ୍କ ଶିଷ୍ୟମାନେ ଯାଚନ୍ତି, ବା କେବେ ବି କେହି ଆମ୍ବ ଯାଚନ୍ତି, ସେ କହନ୍ତି ନାହିଁ ମୁଁ ଅପରାଧୀ, ଆମ୍ବ ଦେଖିଲା ମାନଙ୍କ ମୁଁ ଅପରାଧୀ। ଜୀବନରେ ଗୋଟିଏ ଦିନ ସେ ଭୁଲ କରିଛନ୍ତି, ଜୀବନ ସାରା ସେଇଟାକୁ ମନେ ରଖିଛନ୍ତି, ଆଉ ଜୀବନ ସାରା ହିଁ କେବେ ଆମ୍ବ ଖାଇନାହାନ୍ତି। ଯେତେବେଳେ ଆମ୍ବ ଦେଖିବେ କହେ ମୁଁ ଅପରାଧୀ। ଜୀବ ଜ୍ଞାନରେ ବଡ଼ ହୁଏ ନା, ବହୁତ କିଛି ଜାଣିଦେଲେ ଯେ ଆମେ ଗୋଟେ ବହୁତ ବଡ଼ ଜ୍ଞାନୀ ହେଇଯିବ ନା, ଆଚରଣଶୀଳ ପୁରୁଷ। ଆଉ ତାଙ୍କ ସିଏ ଥିଲେ ସିଂହ ଗୁରୁ, ତାଙ୍କର ତ ବହୁତ ଲୀଳା ଆପଣମାନେ ସବୁ ଗ୍ରନ୍ଥରୁ ପଢ଼ିନେବେ, ବହୁତ ଲୀଳା ପ୍ରତିବର୍ଷ ଆବିର୍ଭକ୍ତିର ଭାବରେ ବହୁତ ଭକ୍ତାମାନେ କହୁଛନ୍ତି ଆପଣମାନେ ପଢ଼ିନେବେ। ମୁଁ କେବଳ ତାଙ୍କ ଥରେ ବାଣୀ ପଢ଼ିବି, ତାଙ୍କର ଯେଉଁ ବାଣୀ, ସେ କିଭଳି ଅପସିଦ୍ଧାନ୍ତ ଦନ୍ତ ହାରିଣୀ, ସବୁ ଅପସିଦ୍ଧାନ୍ତକୁ କାଟୁଥିଲେ। ଅପସିଦ୍ଧାନ୍ତ କ'ଣ? ଭକ୍ତିର ବିରୁଦ୍ଧ ସିଦ୍ଧାନ୍ତ। ଭକ୍ତି କଲେ ବି ସେ ଭକ୍ତି ପଥରେ ଥିଲେ ବି ଭକ୍ତିର ବିରୁଦ୍ଧ ସିଦ୍ଧାନ୍ତ ଗୁଡ଼ା ତୁମ ମୁଣ୍ଡ ଭିତରେ ଯଦି ରହିଛି, କର୍ମ ପ୍ରୟାସ ରହିଛି, ଜ୍ଞାନ ପ୍ରୟାସ ରହିଛି, ସେଗୁଡ଼ିକ ଭକ୍ତି ହବନି। ଲାଭ ପୂଜା ପ୍ରତିଷ୍ଠା ଆଶା ରହିଛି, ଜଣେ ସବୁ କରୁଛି ଭକ୍ତିରେ, କିନ୍ତୁ ସେ ଜାଣିପାରିବ ତାର ଅନର୍ଥ କୋଉଠି ରହୁଛି। ସେ ଅପସିଦ୍ଧାନ୍ତକୁ ସବୁ କାଟିକି ଉଠାଉଥିଲେ, ଭକ୍ତିର ଅପସିଦ୍ଧାନ୍ତକୁ, ଆଉ ବାହାରେ ଯେଉଁ ଭକ୍ତି ବିରୋଧୀ ଅପସିଦ୍ଧାନ୍ତକୁ। ଭକ୍ତିର ଭକ୍ତି ଭକ୍ତ ଆଚରଣ କଲାବେଳେ, ଭକ୍ତି କଲାବେଳେ ଯେଉଁ ଅପସିଦ୍ଧାନ୍ତ ରହିଯାଉ ତା ମୁଣ୍ଡ ଭିତରେ, ଜଣେ ତାଙ୍କର କେତେଟି ବାଣୀ ମୁଁ ପଢ଼ିବି, ସେଥିରୁ ଜାଣିପାରିବେ ସେ କେମିତି କଥା କହୁଥିଲେ, କେମିତି ଅପସିଦ୍ଧାନ୍ତକୁ ସେ ସବୁ କାଟୁଥିଲେ, ଆଉ ତାଙ୍କର କଥା କିଭଳିଆ। ମନୁଷ୍ୟର ରୋଗ ଅନେକ ପ୍ରକାର, ତାଙ୍କ ବଚନ ସବୁ ଏଭଳିଆ, ମନୁଷ୍ୟର ରୋଗ ବହୁ ପ୍ରକାର, ଏମାନଙ୍କୁ ପୃଥକ ଭାବରେ ଚିକିତ୍ସା କରିବାର ଆବଶ୍ୟକ ଅଛି। ରୋଗମାନେ କ'ଣ? ଏ ରୋଗମାନେ ଭକ୍ତି ଠାକୁର କହୁନାହାନ୍ତି, ମନୁଷ୍ୟର ଅନେକ ପ୍ରକାର ରୋଗ, କାମ କ୍ରୋଧ, ଯେଉଁ ଶରୀର ସହିତ ଯେତେ ପ୍ରକାର ଜଡ଼ିତ ରହିଛି ସମସ୍ୟା, ଏମାନଙ୍କୁ ପୃଥକ ଭାବରେ ଚିକିତ୍ସା କରିବା ଦରକାର। ପ୍ଲାଟଫର୍ମ ସ୍ପିକର ଏତାଦୃଶ ରୋଗୀର କେତେ ଉପକାର କରିପାରିବେ, ସେ ଆମ୍ପ୍ରିଚର ମାନଙ୍କୁ କହୁଛ, ଲୋକ ଯେଉଁ ଆମେ ଯାଉଛେ ଲୋକଙ୍କୁ ବୁଝେଇ ଦେଇକି ଯେଉଁ ଭଗବାନଙ୍କ କଥା କହିଦେଇକି ପଳେଇ ଆସୁଛେ, ଆମେ କହିଦେଉଛେ, ଆମେ କ'ଣ କହୁଛେ ଯେ ସେ ଲୋକ ସେ ବୁଝିଗଲା, ସେ ଭକ୍ତ ହେଇଗଲା, ବା ସେ ଭକ୍ତିଚନ୍ଦ୍ର ଠାକୁର କହୁଛନ୍ତି ମନୁଷ୍ୟ ରୋଗ ଅନେକ ପ୍ରକାର, ଏମାନଙ୍କୁ ପୃଥକ ଭାବରେ ଚିକିତ୍ସା କରିବା ଆବଶ୍ୟକ। ଏ ପ୍ଲାଟଫର୍ମ ସ୍ପିକର ମାନେ ଏତାଦୃଶ ରୋଗୀର କେତେ ଉପକାର କରିପାରିବେ? ଏ ରୋଗୀଟା ତୁମେ ତାର ହଜାର ଡିଜିଜ୍ ଅଛି, ଡକ୍ଟର ସେପଟେ ଗୋଟେ ଜଣଙ୍କୁ ବ୍ଲଡ୍ ପ୍ରେସର, ଡାଇବେଟିସ୍, ଆଉ କ'ଣ ସେଟା ହଜାର ତାର ଆଣ୍ଠୁଗଣ୍ଠି ବା, ତ ତୁମେ ଗୋଟେ ମେଡିସିନ ଦେଇ ଖୁସି ହେଇଯାଉଛୁ କ'ଣ? ସେ କଥା ସେ କହୁଛନ୍ତି, ପ୍ରଥମ 40 ବର୍ଷ ମଧ୍ୟରେ ମୁଁ ଗୋଟିଏ ଲୋକ ପାଇନି। ସେ କହୁଛନ୍ତି ଏ ଆଚାର୍ଯ୍ୟ ଭକ୍ତ ଜଗତରେ କେତେ ବିରଳ। ସେ କହୁଛନ୍ତି ପ୍ରଥମ 40 ବର୍ଷ ମଧ୍ୟରେ ମୁଁ ଗୋଟିଏ ଲୋକ ପାଇନାହିଁ, ଯେଉଁମାନଙ୍କୁ ପାଇଛି ସେମାନେ ନିଜର ବିଦ୍ୟା ବଳର ସମ୍ବଳ ଛାଡ଼ିବାକୁ ଚାହାନ୍ତି ନା। ମୁଁ 40 ବର୍ଷ ଭିତରେ, ସେ କହୁଛନ୍ତି ମୁଁ 40 ବର୍ଷ ଭିତରେ ଗୋଟିଏ ଲୋକକୁ ପାଇନି, ଯାହାକୁ ପାଇଛି ସବୁ ହେଉଛନ୍ତି ସମସ୍ତେ ପ୍ଲାଟଫର୍ମ ସ୍ପିକର। ମୁଁ ଗୋଟିଏ ଲୋକକୁ ପାଇନି, ଆଉ ଯେଉଁମାନଙ୍କୁ ମୁଁ ପାଇଛି ସେମାନେ ନିଜର ବିଦ୍ୟା ବଳ ସମ୍ବଳ ଛାଡ଼ିବାକୁ ଚାହାନ୍ତି ନା, ତାମାନେ ସେମାନେ ଶରଣାଗତ ନୁହନ୍ତି। ସବୁ ପ୍ଲାଟଫର୍ମ ସ୍ପିକର ସବୁ କହିଲା ବାଲା, କେହି ନିଜର ବିଦ୍ୟା ବୁଦ୍ଧି ବଳ ଏ ସମ୍ବଳକୁ କେହି ଛାଡ଼ିବାକୁ ଚାହୁଁନାହାନ୍ତି, ତାମାନେ କେହି କୃଷ୍ଣଙ୍କର ଶତକଡ଼ା 100 ଭାଗ ଶରଣାଗତ ନୁହନ୍ତି। ସେ ଶିଖୁଛି ମୁଁ 40 ବର୍ଷ ସିଂହ ଗୁରୁଷି, ଆଉ ଏ କଥା ଆପଣ ଆଜିକାଲି କହିଲେ କହିବେ ଆରେ ଆମକୁ ହିଁ ଭଲ ପାଉନାହାନ୍ତି। ନାଇଁ ନାଇଁ, ଇଏ ହିଁ ଭକ୍ତି, ତାଙ୍କରି ସନ୍ତାନ ହେଲେ ପ୍ରଭୁପାଦ, ସେ ହିଁ କୃପା, ସେ ଆଦେଶ ଦେଇଥିଲେ। ନିତ୍ୟସିଦ୍ଧ ଲୋକ କ'ଣ ସମସ୍ତଙ୍କୁ ଅର୍ଡର ଦେବେ କି? ନିତ୍ୟସିଦ୍ଧ ଲୋକ ନା ଜାଣିଦେଲେ ଭକ୍ତି ବିଧାନ, ତୁମେ ଯାଅ ବିଦେଶରେ ପ୍ରଚାର କର। ସେମିତି ତାଙ୍କ ସ୍ୱରୂପକୁ ଜାଣିଦେଲେ, ଆଉ ତାଙ୍କର ଷ୍ଟାଣ୍ଡାର୍ଡ ଏଇଆ, ତାଙ୍କ କଥାର ଷ୍ଟାଣ୍ଡାର୍ଡ ଏଇଆ, ଯେଉଁମାନଙ୍କୁ ପାଇଛି ସେମାନେ ନିଜର ବିଦ୍ୟା ବଳର ସମ୍ବଳ ଛାଡ଼ିବାକୁ ଚାହାନ୍ତି ନାହିଁ। ଜଗତରେ ଲୋକପ୍ରିୟତାର ସମସ୍ତେ ଅନିସନ୍ଧିଷ୍ଟୁ କହିଲେ, ମୁଁ ଯେତେ ଜଣଙ୍କୁ ଜଗତରେ ପାଇଛି, ଭକ୍ତି ଠାକୁର କହୁଛନ୍ତି ସମସ୍ତେ ପ୍ଲାଟଫର୍ମ ସ୍ପିକର, ଆଉ ସମସ୍ତେ ଲୋକପ୍ରିୟତାର ଅନିସନ୍ଧିଷ୍ଟୁ, ସେମାନେ ଖୋଜୁଛନ୍ତି ଲୋକ ଆମକୁ କେମିତି ଭଲ ପାଇବେ, ଏମାନେ ଲୋକଙ୍କର କ'ଣ ଉପକାର କରିବେ। ତୁମେ କହୁଛ ଲୋକ ମୋତେ ଭଲ ପାଇବେ, ସେ ଲୋକଙ୍କର କ'ଣ ଉପକାର କରିବେ? ଏଠି କହୁଛନ୍ତି ଯେଉଁମାନେ ଧର୍ମର ପ୍ରଚାରକ ବୋଲି ଜାହିର କରୁଛନ୍ତି ସେମାନେ ସମସ୍ତଙ୍କର ମନକୁ ରକ୍ଷା କରି ନିଜର ଅସ୍ତିତ୍ୱକୁ ରକ୍ଷା କରିବାର ବ୍ୟସ୍ତ, ସତ୍ୟର ପ୍ରଚାର ହେଉନି। ସେ ନିଜେ କହୁଛନ୍ତି 40 ବର୍ଷ ଭିତରେ ଯେଉଁମାନେ ଆଜି ପ୍ରଚାର କରୁଛନ୍ତି ସେମାନେ ସମସ୍ତଙ୍କର ମନକୁ, ଯେଉଁମାନେ ଧର୍ମ ପ୍ରଚାରକ ବୋଲି ଜାହିର କରୁଛନ୍ତି ସେମାନେ ସେମାନେ ସମସ୍ତଙ୍କର ମନକୁ ରକ୍ଷା କରିକି ଚଳୁଛନ୍ତି। ଏଇଟା କହିଲେ ପ୍ରଭୁଙ୍କର ମନ ଦୁଃଖ ହେଇଯିବ, ଏଇଟା କହିଲେ ତାଙ୍କର ମନ ସୁଖ ହବ, ଏଇଟା କହିଲେ ମୋତେ ସେ ଭଲ ପାଇବେ। ପ୍ଲାଟଫର୍ମ ସ୍ପିକର ମାନେ କ'ଣ, ତୁମେ ଏମିତି କଥା କହିବ ଲୋକ ଯେମିତି ମୁଁ ବାର ବାର ଡାକିବେ, ନହେଲେ ତୁମକୁ ଡାକିବେନି। ତାଙ୍କର ଷ୍ଟାଣ୍ଡାର୍ଡ ଏଇଆ, ତାର ଅର୍ଥ ନୁହେଁ ଯେ ଆମେ ଲୋକଙ୍କୁ ଗାଳିଗୁଲଜ କରିବା, କିନ୍ତୁ ଆମେ ନିରାଟ ସତ କଥା କହିବା ଯେଉଁଥିରେ ମଙ୍ଗଳ ହବ ତାଙ୍କର, ସେ ଗ୍ରହଣ କରିପାରନ୍ତି ନ କରିପାରନ୍ତି ସେଥିରେ ଆମର ବ୍ୟସ୍ତ ହବାର ନାହିଁ, ଆମେ ମନ ରକ୍ଷା କରିବା ପାଇଁ ଚାହୁଁନି। ଏଠି ସେ କହିଲେ ବା ଯେଉଁମାନେ ଧର୍ମର ପ୍ରଚାରକ ବୋଲି ଜାହିର କରୁଛନ୍ତି ସେମାନେ ସମସ୍ତଙ୍କର ମନକୁ ରକ୍ଷା କରି ନିଜର ଅସ୍ତିତ୍ୱକୁ ରକ୍ଷାରେ ବ୍ୟସ୍ତ। ଅସ୍ତିତ୍ୱ ଯଦି ସମସ୍ତେ ତୁମକୁ ଭଲ ନ ପାଇବେ ତାହେଲେ ତୁମର ଅସ୍ତିତ୍ୱ କ'ଣ ରହିବ? ତୁମକୁ କି ମହାରାଜ ବୋଲି କହିବେ ନା, ତୁମକୁ କି ପ୍ରଚାରକ ବୋଲି କହିବେ ନା, କି ବ୍ରହ୍ମଚାରୀ ବୋଲି କହିବେ? ତାହେଲେ ସମସ୍ତଙ୍କ ମନ ରଖି ଚଳିବାକୁ ପଡିବ। ଓଡ଼ିଆରେ ଗୋଟେ କୁହନ୍ତିନି ବେଟା ଯେଖାନ ଯେଖାନ ଯାଏ ତେଖାନ ହରିଆ ହରିଆ ବୋଲେ, ବେଙ୍ଗଲରେ କୁହନ୍ତି ଏ ବେଟା କ'ଣ କରୁଛି, ଯୋଉଠି ଯାଉ ସେଠି ହରିହରି କହୁଛି, ସେ ଯୋଉ କାମକୁ ଗଲା ତାଳି ମାରିଦେବ ଚାଲି ଆସିବ, ସବୁ ଲୋକ ତୁମକୁ ଭଲ କହିବେ ବେଟା ଯେଖାନ ଯେଖାନ ଯାଏ ତେଖାନ ହରିଆ ହରିଆ ବୋଲେ। ଆମର ଏ ନୀତି ନାହିଁ, ଆମେ ଗୁରୁକୃଷ୍ଣଙ୍କ ପାଦ ପଦ୍ମରେ ଶୁଦ୍ଧ ଭକ୍ତଙ୍କ ଚରଣ କମଳରେ ଆମେ ସମର୍ପିତ ହେଇଛେ, ତାଙ୍କ ଶିକ୍ଷା ଏହା, ଆମେ କାହା ସହିତ ଆପୋଷ ମିଳାମିଶା କରିପାରିବୁନୁ। ଆପୋଷ ମିଳାମିଶା କରିବା ଅର୍ଥ ଆଚାର୍ଯ୍ୟଙ୍କ ଉପରେ ତାଙ୍କର ଶିକ୍ଷା ଉପରେ କୁଠାରଘାତ କରିବା, ଆମର ଲୋକପ୍ରିୟତାର ଆବଶ୍ୟକ ନାହିଁ। ଲୋକ ଆମକୁ ଭଲ ପାଇବେ ଖରାପ ପାଇବେ ସେମାନେ ଆମକୁ ଭଗବାନ ଦେଇପାରିବେ କି? ସେମାନେ ଆମକୁ ନର୍କକୁ ନେଇଯିବେ, ଅର୍ଥ ଦେବେ, ଆଉ କ'ଣ କରିବେ? ଲୋକ ତୁମକୁ ଭଲ ପାଇଲେ ଦୁଇଟା ଜିନିଷ ଦେବେ, ଯେଉଁଟାକି ଭକ୍ତିର ବିରୋଧ, ତୁମକୁ କିଛି ପଇସା ଫୋପାଡ଼ିବେ, ତୁମେ ଭଟକିବ ଭଜନରୁ, ଆଉ କିଛି ସମ୍ମାନ ଦେବେ ଭଗବାନ ଭୁଲିବ। ସେଥିପାଇଁ ସେ କହୁଛନ୍ତି ସମସ୍ତଙ୍କର ମନକୁ ରକ୍ଷା କରି ନିଜର ଅସ୍ତିତ୍ୱ ରକ୍ଷାରେ ବ୍ୟସ୍ତ, ସତ୍ୟର ପ୍ରଚାର ହେଉନାହିଁ। ଲାଷ୍ଟ କହୁଛନ୍ତି ସତ୍ୟର କଥା କହିଲେ ଓ ସତ୍ୟ କଥା ଶୁଣିଲେ ଜନପ୍ରିୟତା ବା ପପୁଲାରିଟିର ପରିଚର୍ଯ୍ୟା କରାଯାଏ ନା। ସତ୍ୟ କଥା ଯଦି କହିବ ଆଉ ସତ୍ୟ କଥା ଯଦି ତୁମେ ଶୁଣିବ, ପପୁଲାରିଟି ତୁମର ହବ କି? ହବନି କେବେ, ଲୋକପ୍ରିୟତା କେବେ ହବନି। ଆମେ କ'ଣ, ଆମେ ଦୁଇଟା ଚାହୁଁଛେ, ସତ୍ୟ କଥା କହିକି ପପୁଲାରିଟି ନାଇଁ ଏଇଟା ହବନି ହବନି, କମ୍ପ୍ରମାଇଜ୍ କରିବାକୁ ତୁମକୁ ପଡିବ। ଆଉ କମ୍ପ୍ରମାଇଜ୍ କରିବା ମାନେ ତୁମେ ପ୍ଲାଟଫର୍ମ ସ୍ପିକର ଲେବୁଲକୁ ଗଲ, ତୁମେ ସତ୍ୟ କଥା ନିରାଟ ସତ୍ୟ କଥା କହିପାରିବ। ସେଥିପାଇଁ ସେ କହିଲେ ମୁଁ 40 ବର୍ଷ ଭିତରେ ଗୋଟିଏ ଲୋକକୁ ବ୍ୟକ୍ତିକୁ ପାଇନି। ଆଉ ଯେଉଁମାନଙ୍କୁ ପାଇଛି ସେମାନେ ନିଜର ଅସ୍ତିତ୍ୱ ଉପରେ ବ୍ୟସ୍ତ, ସମସ୍ତେ ମୋ ଲେବୁଲଟା କେମିତି ରହୁ ଠିକ୍ ସେ, ସମସ୍ତେ ଏଥିପାଇଁ ସଂଗ୍ରାମ ଚଲେଇଛନ୍ତି। ତାଙ୍କର ଯେଉଁ ବାଣୀ ସବୁ ବହୁତ ସୁନ୍ଦର ସୁନ୍ଦର ବାଣୀ ସବୁ ତାଙ୍କର ରହିଛି, କେତେ କେତେ କଥା କହିଛନ୍ତି। 10 ଟଙ୍କାରେ କଲିକତାରୁ ମଥୁରା ମଣ୍ଡଳ ଆସିପାରିବା ଏହା ବୈଷ୍ଣବର ବିଚାର ନୁହେଁ। ତାଙ୍କ ବାଣୀ ଏଇଭଳିଆ, ସିଏ ଆମେ ତ ଲୋକ ଗୋଟେ ବୁଝିବାକୁ ଗଲେ କେତେ ଷ୍ଟୋରୀ କହୁଛେ, ତାକୁ କେତେ ଗପ କହ, ତା ଘର କଥା କହ, ତା ନୀତି କଥା କହ, ସେ ତାଙ୍କର ବାଣୀ ସବୁ ଏଇଭଳି। 10 ଟଙ୍କାରେ ଟିକେଟ କାଟି କଲିକତାରୁ ମଥୁରା ମଣ୍ଡଳ ଆମେ ଆସିପାରିବା ଏଇଟା ବୈଷ୍ଣବର ବିଚାର ନୁହେଁ। ଆମେ କୁଆଡ଼େ ଯାଉଛେ ନା, କୁଆଡ଼େ ଯିବି ନା, ବୃନ୍ଦାବନ ଯିବି, ଆମେ ଟିକେଟ କାଟିଦେଲି। ସେତେବେଳେ 10 ଟଙ୍କା ନଥିଲା କି ଟିକେଟଟା, ସେ କହୁଛନ୍ତି ହଁ 10 ଟଙ୍କାର ଟିକେଟ ତୁମେ କାଟ, 10 ଟଙ୍କା ଦେଇକି ତୁମେ ବୃନ୍ଦାବନ ଚାଲିଯିବ, ମଥୁରା ମଣ୍ଡଳ ଚାଲିବ 10 ଟଙ୍କାରେ। ତାଙ୍କ ବାଣୀ ଦେଖନ୍ତୁ କେମିତି, ମଥୁରା ମଣ୍ଡଳକୁ ଦୃଶ୍ୟ ଓ ଭୋଗ୍ୟ ବିଶ୍ୱଜ୍ଞାନ, ମଥୁରା ମଣ୍ଡଳ ଦର୍ଶନ ନୁହେଁ। ଦୃଶ୍ୟ ଜ୍ଞାନ ମୁଁ ଯାଉଛି 10 ଟଙ୍କା ଦେଇକି ଦେଖିକି, ଦୃଶ୍ୟ ଜ୍ଞାନ ତୁମର ରହିଲା, ତୁମେ ମଥୁରା ମଣ୍ଡଳ କଣ ଦେଖିବ, ଭଗବାନଙ୍କର ଚିନ୍ତାମଣି ଭୂମି। ତୁମେ କଣ ଏ ପିଲା ଏ କେହି ପିଲା ତୁମେ ଯାଅ, ସେଣେ ଯାଅ, ଏ ଯିଏ ବସିବ କଥା କହିବନି, ସେଣେ ଯାଇ ଖେଳିବ। ଲୋକମାନେ କଣ କହିବେ, ମୁଁ ଯାଇଥିଲି ବୃନ୍ଦାବନ ଦେଖି ଦେଇକି ଆଇଲି, ସେ କହିଲେ ନାଇଁ ନାଇଁ 10 ଟଙ୍କା ଦେଇ ଟିକେଟ କାଟିକି ତୁମେ ବୃନ୍ଦାବନ ଦେଖିବାକୁ ଚେଷ୍ଟା କରନି, ଇଏ ମଥୁରା ଦର୍ଶନ ନୁହେଁ। କେହି ଦୃଶ୍ୟ ହେଇପାରିବେନି, ଏଠି କହୁଛନ୍ତି କେହି କେହି ମଥୁରା ମଣ୍ଡଳକୁ ଦୃଶ୍ୟ ଓ ଭୋଗ୍ୟ ବିଶ୍ୱଜ୍ଞାନ, ମଥୁରା ମଣ୍ଡଳ ଦର୍ଶନ ନୁହେଁ। ମଥୁରା ମଣ୍ଡଳ ଏଇ କୋଉଠିକି କେତେ କେତେ ବାଟ, ଦିଲ୍ଲୀରୁ 300-150 କିଲୋମିଟର। ଏଠି ଗଲେ ମୁଁ ମଥୁରା ଗଲି, ମଥୁରା ଦର୍ଶନ କରିଦେଇ ଆଇଲି। ଏ ବିଶ୍ୱଜ୍ଞାନ ଇଏ ଗ୍ଲୋବ ମାନଚିତ୍ର ଭିତରେ ଦେଖୁଛ ନା, ଏଇଠି ମଥୁରା ମଣ୍ଡଳ ଦିଲ୍ଲୀ ନାହିଁ, ମୁଁ ଏତିକି ଟଙ୍କା ଦେଇକି ଏଠି ଯାଇ ଦେଖି ଦେଇକି ଚାଲି ଆଇଲି। କଣ ସେ କଣ ଲେଖିଲେ, ଶ୍ରୀ ଗୌର ମଣ୍ଡଳ ଭୂମି ଯେବା ଜଣେ ଚିନ୍ତାମଣି ତାର ହଏ ବ୍ରଜ ଭୂମି ବାସ, ଚିନ୍ତାମଣି ଭୂମି ସେ। ଆଉ ସେଠି ଆମେ କଣ ଦେଖିପାରିବା, ସେଠି ବ୍ରଜମଣ୍ଡଳ କଣ ଦେଖିପାରିବା। ସେଥିପାଇଁ ଯେଉଁମାନେ ଯେତେବେଳେ ଭକ୍ତିନାଥ ଠାକୁର ଥିଲେ ତାଙ୍କୁ ବୁଝିପାରନ୍ତିନି, କିଏ ବୁଝିପାରନ୍ତିନି। ସେ କମଳ ସେଇ ସମୟରେ ଯେତେବେଳେ ଦେଖିଲେ ସବୁ ରାଧାକୁଣ୍ଡ ତଟରେ ସବୁ ରହିଛନ୍ତି, ରାଧାକୁଣ୍ଡରେ ବୃନ୍ଦାବନରେ ବାସ କରୁଛନ୍ତି, ଦେଖିଲେ ସବୁ ଇଏ ଇଏ ଭଜନ କି ଭଜନ ନାମରେ ସବୁ ଛଳନା କରୁଛନ୍ତି। ସେ ଅପସିନ୍ଦ କାଟିବେ ଆଉ, ଘୋଡ଼ା ଘୋଡ଼ାରେ ଚଢ଼ିକି ସେ ପରିକ୍ରମା କରୁଥିଲେ, ଘୋଡ଼ାରେ ଆମେ ପରିକ୍ରମା କରୁଛେ କେମିତି, ଚାଲିକି, ସେ ଘୋଡ଼ାରେ ଚଢ଼ିକି ପରିକ୍ରମା କରୁଥିଲେ, ଅପସିନ୍ଦ ତାଙ୍କୁ କାଟୁଥିଲେ, ସେ ସାଧୁର ଭକ୍ତର ବେଶ ନେଇକି ଆମେ। ସେଥିପାଇଁ ସେ କହିଲେନି ଦୁଷ୍ଟ ମନ ତୁମେ କିସେର ବୈଷ୍ଣବ, ନିର୍ଜନ ରଥରେ ପ୍ରତିଷ୍ଠାର ଘରେ ତବ ହରି ନାମ କେବଳ କହିତ, ସିଏ ଲେଖିଛନ୍ତି ନା, ଆଉ କିଏ ଲେଖିପାରିବି, ଠକାମି ଧନ୍ଦା। ନିର୍ଜନ ଯୋଉ ତୁମେ ରହୁଛ କେବଳ ପ୍ରତିଷ୍ଠା ପାଇଁ, କନକ କାମିନୀ ପ୍ରତିଷ୍ଠା ଭାଗିନୀ ଛାଡ଼ି ଅଛି ଯାଇ ସେଇ ତ ବୈଷ୍ଣବ, ଆଉ କିଏ ଲେଖିବାକୁ, ବୈଷ୍ଣବ ତୁ ଏଗୁଡ଼ାକ ମରିଛ, ଦେଖିଲ ତୁମେ କଣ ଛାଡ଼ିଛ, ଏଇଟା କାହିଁକି ଜାହିର କେମିତି କରୁଛ ତୁମେ ବୈଷ୍ଣବ ବୋଲି। ତିନିଟା ଜିନିଷ ଯିଏ ଛାଡ଼ିଛି ସେ ବୈଷ୍ଣବ, କାହା ଦୃଷ୍ଟିରେ, ଆମେ ସଂସାର ଦୃଷ୍ଟିରେ ବୈଷ୍ଣବ, ଲୋକ ଆମକୁ କହୁଛନ୍ତି ଇଏ ଭକ୍ତ ହେଇଗଲା, କିନ୍ତୁ ଆଚାର୍ଯ୍ୟଙ୍କର ଦୃଷ୍ଟିରେ ତୁମେ କେତେବେଳେ ବୈଷ୍ଣବ ହବ, କନକ କାମିନୀ ପ୍ରତିଷ୍ଠା ବାଘିନୀ, କନକ କାମିନୀ ଠାରୁ ବଡ ରହିଲା କିଏ, ବାଘିନୀର ବିଶେଷଣ କାହାର, ପ୍ରତିଷ୍ଠା ପାଠର ବିଶେଷଣ ହେଲା ବାଘିନୀ, ବାଘ ସ୍ତ୍ରୀ ହେଉଛି ବାଘିନୀ, ବାଘ ଛାଡ଼ିଦବ ବାଘିନୀ ଛାଡ଼ିବନି, ବାଘିନୀ ଆଉ ଗୋଟେ ଯେପଟେ ଛାଡ଼ିବନି, କାହିଁକି ତାର ଛୁଆ ଅଛି ନା, ସେ ମାରିକି ଆଣି ତାକୁ ମାଂସଟା ଦବ, ପ୍ରତିଷ୍ଠା ହଉଛି ସେୟା। କନକ କାମିନୀ ଛାଡ଼ିଦବ କିନ୍ତୁ ପ୍ରତିଷ୍ଠା ଛାଡ଼ିପାରିବନି, ଟଙ୍କା ପଇସା ଦରକାର ନାହିଁ, ଭିକାର ହେଇଯିବ, କିନ୍ତୁ ମତେ ବଡ ଲୋକ କୁହନ୍ତୁ, ମୁଁ ଗୋଟେ ବଡ ଭକ୍ତ, ସେଇଟା ଛାଡ଼ିପାରିବ। ସେ ଲେଖିଲେ ନା ମନ ତୁମେ କିସେର ବୈଷ୍ଣବ, ତାଙ୍କର ଏଇଟା କନକ କାମିନୀ ପ୍ରତିଷ୍ଠା ବାଗିନୀ ଛାଡ଼ି ଅଛି ଯେ ସେଇ ତ ବୈଷ୍ଣବ, ସେଇ ଶୁଦ୍ଧ ଭକ୍ତ, ସେଇ ଅନାସକ୍ତ ଶୁଦ୍ଧ ଭକ୍ତ। ସିଏ ଶୁଦ୍ଧ ଭକ୍ତର କେତେ କେତେ ପ୍ରକାର ସଂଜ୍ଞା ରହିଲା, ସେ ଗୋଟେ କଥାରେ ଶୁଦ୍ଧ ଭକ୍ତର ସଂଜ୍ଞା ଦେଇଦେଲେ, ଯିଏ କନକ କାମିନୀ ପ୍ରତିଷ୍ଠା ରୂପୀକୁ ଏଇ ବାଘିନୀକି ଛାଡ଼ିଛି, ସିଏ ହେଉଛି ଶୁଦ୍ଧ ଭକ୍ତ। ଆଉ ସେଇ ଅନାସକ୍ତ ଯେ ଛାଡ଼ି ଯେ ଜିନିଷକୁ ସେ ହେଉଛି ଅନାସକ୍ତ, ସେ ଶୁଦ୍ଧ ଭକ୍ତ। ସଂସାର ତାର ପାଏ ପରାଭବ, ସିଏ ସଂସାରକୁ ଡିଫିଟ୍ କରିବ, ନହେଲେ ଆଉ ସମସ୍ତେ ସଂସାର ଦ୍ୱାରା ହିଁ ପରାସ୍ତ ହେଉଛୁ। ଶୁଦ୍ଧ ଭକ୍ତ କେବଳ ସଂସାରକୁ ପରାସ୍ତ କରିବ, କାରଣ ଆମେ ସମସ୍ତେ ଭଜନ କଲେ ବି ସଂସାର ଆଉ ଶରୀର ୟା ଦ୍ୱାରା ପରାସ୍ତ ହେଉଛି। ଭୋଗ୍ୟ ଦର୍ଶନ, ଦୃଶ୍ୟ ଦର୍ଶନ ଏଇଟା ହୁଏ ନା, ସିଏ ବହୁତ ଅପସିଦାକୁ ସବୁ ଖଣ୍ଡନ କରୁଥିଲେ, ସେ ବିଲକୁଲ ମାନୁନଥିଲେ। ତଥା କଥିତ କୌଣସି ଭକ୍ତିର ବିରୋଧୀ ସିଦ୍ଧାନ୍ତ, ସେ ତାଙ୍କ ପ୍ରଣାମ ମନ୍ତ୍ର କ'ଣ ହେଲା, ଅପସିଦ୍ଧାନ୍ତ ଧ୍ୱାନ୍ତ ହାରିଣୀ, ଅପସିଦ୍ଧାନ୍ତ ରୂପକ ଏଇ ଅନ୍ଧକାରକୁ ସେ ଦୂର କରୁଥିଲେ ସବୁବେଳେ। ଜୀବନର ଶେଷ ପର୍ଯ୍ୟନ୍ତ ଗୁରୁଦେବ, ପରମ ଗୁରୁଦେବ, ପରାତ୍ପର ଗୁରୁଦେବଙ୍କର କଥା ଚିରଦିନ କହିବି, ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ଏଇଟା କହିବି, ମୁଁ ଆଉ କାହାର କଥା କହିବିନି। କିଏ କହୁଛନ୍ତି? ଭକ୍ତିନାଥ ଠାକୁର। ମୋର ଜୀବନର ଶେଷ ପର୍ଯ୍ୟନ୍ତ ଗୁରୁଦେବଙ୍କର, ପରମ ଗୁରୁଦେବଙ୍କର ମାନେ ଗୁରୁଦେବଙ୍କର ଯିଏ ଗୁରୁ, ପରାତ୍ପର ଗୁରୁ ମାନେ ଗୁରୁଦେବଙ୍କର ଗୁରୁଙ୍କର ଗୁରୁ, ତାଙ୍କର କଥା ଚିରଦିନ କହିବି, ଶେଷ ନିଶ୍ୱାସ ପର୍ଯ୍ୟନ୍ତ କହିବି, ଏଥିରୁ କିଞ୍ଚିତ ଭ୍ରଷ୍ଟ ହେବି ନାହିଁ, ଏହା ବ୍ୟତୀତ ଅନ୍ୟ କାହାର ସଙ୍ଗ କରିବିନି। ଜଗତରେ ଯେତେ ପ୍ରକାର ଲୋକ ରୁହନ୍ତୁ, କେତେ ଜ୍ଞାନୀ ରୁହନ୍ତୁ, କାହା ସଙ୍ଗ କରିବିନି। ତାଙ୍କ ବିଚାର ଏଇଭଳିଆ, ମୁଁ କେବଳ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ତାଙ୍କର ହିଁ କଥା କହିବି। ମୁଁ ଏଇ ତାଙ୍କ ବାଣୀରୁ, ତାଙ୍କ ଲେକ୍ଚର ମୁଁ କିଛି କଲେକ୍ସନ କରିଛି, କେତେ ଅନନ୍ତ ତାଙ୍କ ବାଣୀ ମାନେ ହିଁ ସବୁ ଶବ୍ଦ ବ୍ରହ୍ମ, ସେଗୁଡ଼ିକୁ ତାଙ୍କରି ଯେଉଁ ଶିକ୍ଷା, ସେ ଶିକ୍ଷାରେ ଆମେ କେହି ଜଣେ ବଞ୍ଚି ବି ପାରିବାନି। ସେଥିପାଇଁ ପ୍ରଭୁପାଦଜୀ ମହାରାଜ କୁହନ୍ତି, ତୁମେ ମୋର ଶିଷ୍ୟ ହେଇଗଲ, କିନ୍ତୁ ମୋ ଗୁରୁଦେବଙ୍କର ତୁମେ ଶିଷ୍ୟ ହେଇପାରିବନି। ନନ୍ ଅଫ୍ ଅସ୍ ୟୁ, ପ୍ରଭୁପାଦ କୁହନ୍ତି, ନନ୍ ଅଫ୍ ଅସ୍ ୟୁ ଆର୍ କ୍ୱାଲିଫାଏଡ୍ ଟୁ ବିକମ୍ ଡିସାଇପଲ୍ ଅଫ୍ ମାଇ ଗୁରୁ ମହାରାଜ। ମୋ ଗୁରୁଦେବଙ୍କର କେହି ଜଣେ ତୁମେ ଶିଷ୍ୟ ହେଇପାରିବନି। ମୁଁ ତୁମକୁ ସଳମାଳା ଛପ ଦେଇଦେଉଛି, କହିଦେଉଛି ଏମିତି ଏମିତି କର, କିନ୍ତୁ ମୋ ଗୁରୁଦେବ ସିଧା ମନା କରୁଥିଲେ। ଗୁରୁଦେବ ଭକ୍ତିନାଥ ଠାକୁର କ'ଣ କହୁଥିଲେ, ଯେ କୋଟିପତି ନୁହେଁ, ଯେ ଲକ୍ଷପତି ନୁହେଁ, ମୁଁ ତା ମୁଁ ଦେଖିବିନି। ଲକ୍ଷପତି ତାମାନେ ତୁମ ଚଉଷଠି ମାଳା ଜପ କରିବାକୁ ପଡ଼ିବ, ଲକ୍ଷପତି ସେ ତାଙ୍କର ଦରକାର। ଏ ଷୋଳ ମାଳା ଟାଣି ଘୋଷାରି ମାଳା ଦେଖି ଦେଖି ମାଳା ସରୁ ହେଇଗଲାଣି, ଏଇଟା ପ୍ରମାଦ ଦୋଷ ନା, ଏଟା ପ୍ରମାଦ। ଯୋଉ ଜପ, ଯୋଉ ଜପଟା ଜପ ବେଳେ ସବୁ ଅପରାଧ ନ କରୁଥିଲେ ବି ଗୋଟେ ବଡ ଦୋଷ ରହିଲା ଏଇଟା। ମୁଁ କାଲି ଶୁଣୁଥିଲି ସେ ଗୁରୁଦେବ ସିଂଙ୍କର ସେ ଲେକ୍ଚରରୁ, ତୁମର ଅଲଗା କିଛି ଦୋଷ ରହୁନି, ସବୁ ଅପରାଧ କରୁନ, ସକାଳୁ ଉଠିକି ନାମ କରୁଛ, ସବୁ କରୁଛ, କିନ୍ତୁ ଗୋଟେ ଦୋଷ ରହିଲେ ନାମର ମତେ ରହିବନି, କେଉଁଟା? ପ୍ରମାଦ ଦୋଷ, ଅନାବଧାନ ଦୋଷ, ନାମ କଲା ବେଳେ ଅନ୍ୟ ମନସ୍କ ସବୁ ରହୁଛ, ଅପରାଧ ତୁମେ କରୁନ, ସେତେବେଳେ ତୁମ ନାମର କିଛି ସ୍ୱାଦ ଆସିବ। ଏବେ ସେ ସେ କଥା କହୁଛନ୍ତି, ଶୁଦ୍ଧ ଭକ୍ତ ହିଁ କେବଳ, ଅନ୍ୟ ମୁଁ କାହାର ସଙ୍ଗ କରିବିନି। ଗୁରୁଦେବ, ପରମ ଗୁରୁଦେବ, ପରାତ୍ପର ଗୁରୁଦେବଙ୍କର କଥା ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କହିବି, ଏଥିରୁ କିଞ୍ଚିତ ଭ୍ରଷ୍ଟ ହେବିନି, ଅନ୍ୟ ମୁଁ କାହାର କଥା ଶୁଣିବିନି, କହିବିନି। ତାଙ୍କ ତ ବଚନ ବହୁତ ଅମୃତମୟ ବଚନ। ମୁଁ ଭାଗବତ ହୋଇଗଲି, ମୁଁ ଭାଗବତ ପଢ଼ିସାରିଛି, ଏହା ସର୍ବନାଶ। କଣ ଆଜ୍ଞା ଭାଗବତ ପଢ଼ିସାରିଲେନି ନା? ହଁ ମୁଁ ପଢ଼ିସାରିଛି। ଆମ ଗୀତା, ଆଜ୍ଞା ମୁଁ ଗୀତା ପଢ଼ିସାରିଛି, କେତେ ପଢ଼ିନା, ଗୀତା ଛଅ ଥର ପଢ଼ିସାରିଛି, ଭାଗବତ ପଢ଼ିସାରିଛି। ସେ କଣ କହୁଛନ୍ତି, ମୁଁ ଭାଗବତ ହୋଇଗଲି, କୁହନ୍ତୁ ଭକ୍ତ ଭାଗବତ ନାହିଁ, ମୁଁ ଭାଗବତ ହେଇଗଲି ଆଉ ମୁଁ ଭାଗବତ ପଢ଼ି ସାରିଛି, ଏ ହେଉଛି ସର୍ବନାଶ, ତା ଜୀବନ ସରିଗଲା। ତାଙ୍କର କଣ ନା, ଅନନ୍ତ କୋଟି ଜୀବନରେ ଭାଗବତ ପଢ଼ା ହୁଏ ନାହିଁ, ଗୋଟେ ଜୀବନ ନୁହେଁ, ଅନନ୍ତ କୋଟି ଜୀବନ ଯଦି ତୁମେ ଭାଗବତ ପଢ଼ିବ, ଭାଗବତ ପଢ଼ା ସରିବନି ନା, କଣ ସେ ଭାଗବତ ପଢ଼ା କଣ? ଏ ଟୀକା ତ ଦଶଟା ଟୀକା ଭାଗବତର ଅଛି, ଦଶ ଟୀକା ଭାଗବତ ଯଦି ଜଣେ ପଢ଼ିବ ବି, ହଁ ତା ଦୁଇଟା ଜନ୍ମ କି ତିନିଟା ଜନ୍ମ ଲାଗିବ, ଦୁଇଶହ ବର୍ଷ କି ତିନିଶହ ବର୍ଷ, ସେ କହିଲେ ନା ଅନନ୍ତ କୋଟି ଜନ୍ମ ଯଦି ଭାଗବତ ପଢ଼ ସରିବନି, ତାପରେ କଣ ସେ ତାହେଲେ ସେ ଯୋଉ ରସ ଭଗବାନଙ୍କ ସହିତ ସମ୍ବନ୍ଧ ରଖିଲା, ପ୍ରେମ ପ୍ରାପ୍ତି ହେଲା ପରେ ଭାଗବତ ଯୋଉ ରସ ସ୍ୱରୂପ କଣ କୁହାଗଲା, ନାନା ଶ୍ଳୋକେ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ ବିଭୁ, ବା ଭଗବାନ ଯେଭଳି ବିଭୁ ଶବ୍ଦ ବ୍ରହ୍ମ ରୂପରେ ପ୍ରକାଶ ପାଇଛନ୍ତି, ଗୋଟିଏ ଶବ୍ଦ ତାଙ୍କର ଯୋଉ ରସ ସ୍ୱରୂପ, ତାଙ୍କର ଯୋଉ ଅର୍ଥ, କେତେ କେତେ ଦିନ ଲାଗିଯିବ, କେତେ ଜନ୍ମ ଲାଗିଯିବ, ସିଏ କହିଲେ ସେ କଥା ମୁଁ ଭାଗବତ ହୋଇଗଲି, ମୁଁ ଭାଗବତ ପଢ଼ିସାରିଛି, ଏହା ସର୍ବନାଶ। ଅନନ୍ତ କୋଟି ଜୀବନରେ ଭାଗବତ ପଢ଼ା ହୁଏ ନାହିଁ, ଏହା କଣ୍ଢେଇ ଖେଳ ନୁହେଁ। ଭାଗବତ ପଢ଼ିବା କଣ୍ଢେଇ ଖେଳ ନୁହେଁ। ସେ ନେଇ ମହାପ୍ରଭୁ ସ୍ୱରଦଙ୍କର କହିଲେ ନା, ଯାହା ଭାଗବତ ପଢ଼ ବୈଷ୍ଣବର ସ୍ଥାନେ, ଏକାନ୍ତ କେବଳ ବୈଷ୍ଣବ ପାଖରେ ଭାଗବତ ପଢ଼ିଲ, ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣ। ଚୈତନ୍ୟ ମହାପ୍ରଭୁଙ୍କର ଆଶ୍ରୟ ନ ନେଲେ ତୁ କେବେ ଭାଗବତ ପଢ଼ିକି ଜାଣିପାରିବନି। ଆଉ ମୁଁ ଭକ୍ତା, ମୁଁ ଦ୍ରଷ୍ଟା, ମୁଁ ଶ୍ରବଣକାରୀ, ମୁଁ ଆସ୍ୱାଦନକାରୀ ପ୍ରଭୃତି ଦୁର୍ବୁଦ୍ଧି ହେଲେ ସୀମା ବିଶିଷ୍ଟ ପଦାର୍ଥର ଆଲୋଚନା ହୁଏ। ଆମେ ଯେଉଁ ଭାଗବତ ଆଲୋଚନା କରୁ, ଗୋଟେ ସୀମା ବିଶିଷ୍ଟ ପଦାର୍ଥ, ୟାର ଲିମିଟ୍ ହଉଛି ଏତିକି। ମୁଁ ଭକ୍ତା, ମୁଁ ଜାଣିଛି, ମୁଁ ଶୁଣିଛି, ମୁଁ କହିପାରୁଛି, ତାହେଲେ ଆମେ ସବୁ ଲିମିଟ୍ ହେଇଗଲେ। ତାହେଲେ ଭଗବାନଙ୍କ କ'ଣ ଅସୀମ, ଅନଲିମିଟେଡ୍। ତାହେଲେ ଆମେ ଅନଲିମିଟେଡ୍କୁ ଲିମିଟେଡ୍ ହେଇକି ଆମେ ଆମେ ଅସୀମକୁ ସସୀମ ବ୍ୟକ୍ତି କେମିତି ବ୍ୟାଖ୍ୟା କରିପାରିବୁ? ତାହେଲେ କେମିତି କହୁଛୁ ଆମେ ଭାଗବତ ପଢ଼ି ସାରିଲୁ ବୋଲି? ଆମର ସବୁଥିରେ ସୀମା ଅଛି କି ନାହିଁ? ବୁଦ୍ଧି, ଜ୍ଞାନ, ବଳର ସବୁ ସୀମା ରହିଛି, କିନ୍ତୁ ଆମେ କ'ଣ ଯେତିକି ଜାଣିଛେ ଆମେ କହୁଛୁ ମୁଁ ସବୁ। ଭଗବାନ କ'ଣ? ତାହେଲେ ଭଗବାନ ଅସୀମ, ତାହେଲେ ଆମେ ସସୀମ ହେଇକି ଅସୀମ କେମିତି ଜାଣିବା? ସେଥିପାଇଁ ସେ ସେଇ କଥା କହୁଛନ୍ତି, ମୁଁ ଭକ୍ତା, ମୁଁ ଦ୍ରଷ୍ଟା, ମୁଁ ଶ୍ରବଣକାରୀ, ମୁଁ ଆସ୍ୱାଦନକାରୀ ପ୍ରଭୃତି ଦୁର୍ବୁଦ୍ଧି ହେଲେ ସୀମା ବିଶିଷ୍ଟ ପଦାର୍ଥ, ଏ ଦୁର୍ବୁଦ୍ଧି ସୀମା ବିଶିଷ୍ଟ ପଦାର୍ଥର ଆଲୋଚନା ହୁଏ। ତୁମେ ଯାହାଙ୍କୁ ଯାହା ବିଷୟରେ କଥାବାର୍ତ୍ତା କରୁଛ ସେ ଗୋଟେ ଲିମିଟେଡ୍ ଜିନିଷ, ଅନଲିମିଟେଡ୍ ନୁହନ୍ତି। କିନ୍ତୁ ଭଗବାନ କୃଷ୍ଣ କ'ଣ? ଅସୀମ, ତାଙ୍କର ସୀମା ନାହିଁ, ନାମ ରୂପ ଗୁଣ ଲୀଳା ସୀମା ନାହିଁ। ବ୍ୟାକରଣ ଲିଙ୍ଗ ବିଚାର ଉତ୍ଥିତ ଅନୁସ୍ୱାର ବିସର୍ଗ ପଢ଼ିବା ଭାଷା ଜ୍ଞାନ। ଯେଉଁମାନେ ସଂସ୍କୃତ ପଢ଼ନ୍ତି କହ, ଆଜ୍ଞା ମୁଁ ସଂସ୍କୃତ ପଢ଼ିଲେ ଟିକେ ଭାଗବତ ଟିକେ ବୁଝାବୁଝି କରିପାରିବି, କ'ଣ କରିପାରିବି? ନାହିଁ, ମହାପ୍ରଭୁ କହିଲେ ଯାଅ, ଆମ ସିଦ୍ଧାନ୍ତ ଯାଅ ଭାଗବତ ପଢ଼। ବୈଷ୍ଣବ ଯଦି କହିଲେ ତୁମକୁ ପଢ଼ିବା ପାଇଁ ପଡ଼ିବ, ବୈଷ୍ଣବମାନଙ୍କ କଥାରେ ପଢ଼ିବାକୁ ପଡ଼ିବ। ସେ କହିଲେ ଯେଉଁମାନେ ବହୁତ କିଛି ଜାଣିଛନ୍ତି, ଏ କହିଲେ ବା ବ୍ୟାକରଣ ଲିଙ୍ଗ ବିଚାରରେ ଅନୁସ୍ୱାର, ଲିଙ୍ଗ ବିଚାର ଉତ୍ଥିତ ଅନୁସାର ବିସର୍ଗ, ଉଚ୍ଚାରଣ ନାହିଁ, ଅନୁସାର ବିସର୍ଗ କେଉଁଠି କେମିତି କ'ଣ ଉଚ୍ଚାରଣ କରିବ? ଏଟା କେଉଁ ଲିଙ୍ଗ ଲାଗିଛି? ଲିଙ୍ଗ ବିଚାର ମାନେ କ'ଣ? ପୁଲିଙ୍ଗ କି ସ୍ତ୍ରୀଲିଙ୍ଗ କ୍ଲିବଲିଙ୍ଗ ସବୁ କହିବେନି, ଏଟା ଏଇଠି ଲାଗେ। ଇଏ ପଢ଼ିବା, ଇଏ ଭାଷା ଜ୍ଞାନ। ଶବ୍ଦ ଶବ୍ଦୀ ଶବ୍ଦୀରେ ଯେଉଁ ଭେଦ ବୁଦ୍ଧି ନେଇକି ଭାଗବତ ପଢ଼ା ହୁଏ ନାହିଁ। ଶବ୍ଦ ଶବ୍ଦୀ କ'ଣ? କୃଷ୍ଣ କୃଷ୍ଣ ହେଲେ ଭଗବାନ କୃଷ୍ଣ ଶବ୍ଦୀ, ଆଉ କୃଷ୍ଣ ଶବ୍ଦ ହେଲା ଶବ୍ଦ, ସେଥିରେ ତ ଭେଦ ଦେଖିଲ ଭାଗବତ ପଢ଼ା ହେଇ। ଏ କେଉଁ କଥାରେ କହୁଛନ୍ତି? ଅନୁସାର ବିସର୍ଗ ତୁମର ଓଲଟା ହେଲା, ପଣ୍ଡିତ ଲୋକ କ'ଣ କହିବେ? ଏଇଟା ପଢ଼ାଟା ଭାଗବତ ପଢ଼ା ଭୁଲ ହେଇଗଲା, ଜଣେ ଜୀବନ ସାରା ଏଇଟା ଖାଲି ଦେଖିବେ, ଏଇଟା ବ୍ୟାକରଣ ହେଲା, ଏଇଟା ଏଇ ଲିଙ୍ଗ ଲାଗିଲା, ଏଠି ଏଇ ଅନୁସାର ବିସର୍ଗ ଲାଗିବ, ଏଠି ଏଇ ଜିନିଷ ଲାଗିବ, ତାହେଲେ ଜୀବନ ସାରା ତାର କ'ଣ କଲା? ସେ ଭାବିଲା ମୁଁ ସବୁ ଜିନିଷଟାକୁ ବ୍ୟାକରଣ ଜିନିଷଟା ଜାଣିଦେଇ, ତାହେଲେ ମୁଁ ଭାଗବତ ନା ଭାଗବତ ଜାଣିପାରିବି। ଏ ଶବ୍ଦ ଶବ୍ଦର ଭେଦ ବୁଦ୍ଧି ରହିଲେ, ଶବ୍ଦ ଶବ୍ଦର ଭେଦ ବୁଦ୍ଧି କ'ଣ? ଭାଗବତ ଭଗବାନଙ୍କ ଠାରୁ କୃଷ୍ଣ ତୁଲ୍ୟ ଭାଗବତ, ଏଇଟା ଭାଗବତ। ଆମର ଓଡ଼ିଆରେ ପୂଜା ହୁଏ ନା, ଠାକୁରଙ୍କୁ ଯେମିତି ରଖିକି ପୂଜା କରନ୍ତି, ଭାଗବତ ଗାଦି ଥାଏ ନା, ଭୋଗ ଲାଗିବ, ପୂଜା ହବ, ଆରତୀ ହବ, ସାଧାରଣ ଲୋକ କ'ଣ ବୁଝିବ? ଆମେ ବୁଝିପାରୁଛେ କି ଆମର ଭାଗବତ ଗ୍ରନ୍ଥ କେଉଁଠି ରହୁଛି? କପଡ଼ାଟା ରହିବ ସେଲ୍ଫରେ, ଗୀତା ଭାଗବତ ପଢ଼ିଦେଉଛି, ଗୀତା କିଏ କେଉଁଠି କାହାର ସେଲ୍ଫରେ କେଉଁଠି ପଢ଼ିଥିବ, କାହାର କେଉଁଠି ଭାଗବତ, କିଏ ତାର ସୌଧ ମୁଣ୍ଡ ଉପରେ ଭାଗବତ ଦେଇ ଶୁଭିବେ, କାହାର ବେଡ୍ ଉପରେ ପଢ଼ିଥିବ? ଏଇଟା କ'ଣ ନୋଭେଲ ବହି? ଏଇଟା କ'ଣ ମ୍ୟାଗାଜିନ୍ ବହି ହେଇଛି? ତୁମେ ଯୁଆଡ଼େ ପାଟରେ ପକେଇ ଦେଉଛ? ଗ୍ରନ୍ଥକୁ ସେମିତି ରଖାଯିବନି, ଆମର ଶବ୍ଦ ଶବ୍ଦୀ ଭେଦ ଅଛି ନା, ଆଉ ଭେଦ ବୁଦ୍ଧି ରହିଛି। ଭଗବାନ ଶବ୍ଦ ସ୍ୱରୂପରେ କେଉଁଠି ଅଛନ୍ତି? ଭାଗବତରେ ଅଛନ୍ତି। ଭାଗବତ ପଢ଼ିଲା ବେଳେ ତାହେଲେ କାହା ଯେଉଁ ଶବ୍ଦ ଗୁଡ଼ିକ ଉଚ୍ଚାରଣ କରିବ, ସେ ଶବ୍ଦ ଗୁଡ଼ିକ କାହାର? ଭଗବାନ ଠାରୁ ଅଭିନ୍ନ। ଆମର କ'ଣ ଜ୍ଞାନ ଆସୁଛି? କିନ୍ତୁ କ'ଣ ଭାଗବତ ପଢ଼ି ସାରିଲେ ନା ଆଜ୍ଞା ସାରିଦେଇଛି, ଭାଗବତ ସରିଗଲା, ଶବ୍ଦ ଶବ୍ଦ ବୁଦ୍ଧି ଯାଇ, ଶବ୍ଦ ଆଉ ଶବ୍ଦ ଇଏ ଅଭିନ୍ନ ଭେଦ ଜ୍ଞାନ ରହିଛି। ଇଏ ନାହିଁ, ମୂର୍ଖ ବଦନ୍ତି କବୟୋ ଜ୍ଞାନୀ ବଦନ୍ତି, ମୂର୍ଖ ବଦନ୍ତି କୌଣସି ଶ୍ଲୋକ ମନେ ଲୋକ ନାହିଁ, ସମପୂର୍ଣ୍ଣ ଭାବଗ୍ରାହୀ ଜନାର୍ଦ୍ଦନ, କଣ ସେ ତପଦଟା ମନେ ରଖନି, ମୂର୍ଖ ସେ କହୁଛି ଅନୁସାର ବିଷୟଟା ଛାଡ଼ିଦେଉଛି, ଏକ ବଚନ କହିଦେଉଛି ବା ପଣ୍ଡିତ ତାକୁ ଠିକ୍ସେ କହୁଛି। ଭଗବାନ ଏଇ ଅନୁସାର ବିଷୟକୁ ଦେଖନ୍ତିନି, ଭାବଗ୍ରାହୀ ଜନାର୍ଦ୍ଦନ, ଭଗବାନ ଭାବଗ୍ରାହୀ, ଯେ ଆମେ ଆମେ ବହୁତ ପଣ୍ଡିତ ହେଇଗଲେ, ବହୁତ ଆମର ଜ୍ଞାନ ହେଇଗଲେ, ତାର ଅର୍ଥ ନୁହେଁ ଯେ ଆମେ ଭାଗବତ ଜାଣିଛେ, ନାହିଁ। ଚୈତନ୍ୟ ମହାପ୍ରଭୁ ସେ କଥା ଦେବାନନ୍ଦ ପଣ୍ଡିତ କହିଲେ, ଦେବାନନ୍ଦ ପଣ୍ଡିତ ବହୁତ ବଡ଼ ଭାଗବତକାର ନା, ତାଙ୍କୁ ସେ କଥା କହିଲେ, ମୁଁ ଭାଗବତ ଜାଣିଛି, ଏଇଟା ଯାର ଜ୍ଞାନ, ମୁଁ ଭାଗବତ ଜାଣିଛି, ତାଠୁ କେହି ବୋକା ବା ତାଠୁ କେହି ମୂର୍ଖ ସଂସାର କିଏ ନାହାନ୍ତି। କାହିଁକି ନା ଭାଗବତ ସ୍ୱୟଂ ପ୍ରକାଶ, ସ୍ୱୟଂ ପ୍ରକାଶୀୟ ବସ୍ତୁକୁ ତୁମେ କେମିତି ତୁମେ ପ୍ରକାଶ କେମିତି କରିପାରିବ, ଯେମିତି ସୂର୍ଯ୍ୟଙ୍କୁ ଆମେ ଉଦୟ କେମିତି କରିପାରିବା, ଭଗବାନଙ୍କର ଯେତେ ଆଚାର୍ଯ୍ୟଙ୍କ ବାଣୀ କ'ଣ, ଟିକେ କଷ୍ଟ ବୁଝିବାଟା କଷ୍ଟ, କିନ୍ତୁ ଏଇଟା ସତ୍ୟ। ଯେପର୍ଯ୍ୟନ୍ତ ଆମେ ସେଇ ସ୍ଥିତିକୁ ନ ଯିବା, ଆମେ ଏଇ ଏଇ ମନ ତୁମେ କିସାର ବୈଷ୍ଣବ, ଆମେ ଏଇଥିରେ ପଡ଼ିଯିବା, ଆମେ ଭାବିବା ମୁଁ ବଡ଼ ବୈଷ୍ଣବ, ଆଉ ଦିନତା କାହିଁକି ଆସୁନି, ଆଚାର୍ଯ୍ୟ ବାଣୀ ଆମ ହୃଦୟ ଭିତରେ ସ୍ଥାନ ପାଉନି, ସେଥିପାଇଁ ଆମେ ଆଉ ନିଜକୁ ବଡ଼ ବୋଲି ଭାବୁଛେ, ଆମେ ଛୋଟ, ଏ ଜ୍ଞାନ ଆସୁନି। ଯେତେ ଅପ୍ରାକୃତ ବସ୍ତୁ ସେ ଆମର ପ୍ରାକୃତ ଗୋଚର ନୁହନ୍ତି, ସୂର୍ଯ୍ୟଙ୍କୁ ଆମେ କ'ଣ କରି ଉଦୟ କରିପାରିବା, ସେ ସ୍ୱୟଂ ପ୍ରକାଶ, ଭାଗବତ ସ୍ୱୟଂ ପ୍ରକାଶ ନାମ, ଆମେ ଉଚ୍ଚାରଣ କରୁଛେ, ଆମେ ଆମେ ସୂର୍ଯ୍ୟଙ୍କୁ କହିବା ପ୍ରଭୁ ଆପଣ ଉଦୟ ହୁଅନ୍ତୁ, ଏତିକି କହିପାରିବେ ନା, ଆମେ ସେଭଳି ନାମ ପ୍ରଭୁଙ୍କୁ ଡାକୁଛେ ନା, ଆଉ ହରେ କୃଷ୍ଣ ଆମେ ଡାକୁଛେ, ସିଏ କିନ୍ତୁ ଉଦୟ ହେବେ, ସେଥିପାଇଁ ସେ କ'ଣ କରିବେ, ସ୍ୱୟଂ ଏବ ସ୍ଫୁରତି ଅଧ ଅଧ ଶ୍ରୀକୃଷ୍ଣ ନାମ ଆଦି ନ ହେଦ ଗ୍ରାହେନ୍ଦ୍ରୀ, କାହିଁ କହିଲେ କଥା, ଆଚାର୍ଯ୍ୟ ବଣି ନ ଧରିଲେ ତୁମେ ବୋକା ହେଇଯିବ ବଙ୍କା ହେଇଯିବ, ଆଉ ବୋକା ହେଇଯିବ ବଙ୍କା ହେଇଯିବ, ବୁଢା ହେଇଯିବନି ତୁମର, ବୋକା ହେଇକି ବସିଥିବ, ଦିନତା ଆସିବନି ଡାକିପାରିବ, କାରଣ ଏବେ ସ୍ୱୟଂ ପ୍ରକାଶ ବସ୍ତୁ କ'ଣ ଆମେ ଜାଣିଛେ, କିଛି ସ୍ୱୟଂ ପ୍ରକାଶ ବସ୍ତୁ ସୂର୍ଯ୍ୟଙ୍କୁ ଆମେ କ'ଣ ଜାଣିଛେ, ସେଠି ଉଦୟ ହେଲେ ଆମେ ଜାଣୁ, ହଁ ସୂର୍ଯ୍ୟ ଆସିଲେ, କେତେ ଶକ୍ତି ସୂର୍ଯ୍ୟଙ୍କ ଦ୍ୱାରା ଜାଣିପାରୁଛେ କି, ଖାଲି କିରଣରୁ ଜାଣୁଛେ, କିନ୍ତୁ କେତେ ଯେ ଶକ୍ତି ତାଙ୍କ ପାଖରେ ରହିଛି, ଯେ ସୂର୍ଯ୍ୟ ପାଖରେ ଜାଣିବ, ନାମର କେତେ ଶକ୍ତି ଆମେ କ'ଣ ଜାଣିଛେ, ନାମଟିଏ ଡାକିଦେଲେ ଏକ୍ସିଡେଣ୍ଟରୁ ବଞ୍ଚିଗଲେ, ଏ ନାମ ଦେଖ କରିଦେଲି ମୁଁ ଏକ୍ସିଡେଣ୍ଟରୁ ବଞ୍ଚିଗଲି, ଏ ନାମର କେତେ ଶକ୍ତି, ଭଗବାନ ଆସିକି ନିଜେ ଓର ପାଉନାହାନ୍ତି, ତାକୁ ତାକୁ ସୀମା ପାଉନାହାନ୍ତି, ନିଜେ ବସିକି ଦିନ ରାତି କାନ୍ଦୁଛନ୍ତି, ଗୌରାଙ୍ଗ ମହାପ୍ରଭୁ ଦିନ ରାତି କାନ୍ଦୁଥିଲେ, ସେଇ ସେଇ ନାମୀ ନାମୀ ନାମ କରିକି ନାମର ତାଙ୍କ ନାମର ସୀମାକୁ ପାଉନାହାନ୍ତି, ବକ୍ଷ ଭିଜି ଯାଉଛି, ପଢ଼ୁନି ଆମେ ଡେଲି ଗଦ ଗଦ ଅନ୍ତର ଭାବ ବିକାର, ଅନ୍ତର୍ଭାବ ବିକାର ସବୁ ଥାଏ, ଗଦଗଦ ହେଇଯାଉଥାଏ, ଭଗବାନ ତାର ସୀମା ପାଉନାହାନ୍ତି ନାମର, ଏସବୁ ସ୍ୱୟଂ ପ୍ରକାଶୀୟ ବସ୍ତୁ, ସେଥିପାଇଁ ଭକ୍ତିନାଥ ଷଷ୍ଠ ପୁରୁଷ ସେ କଥା କହୁଛନ୍ତି, ବ୍ୟାକରଣ ଲିଙ୍ଗ ବିଚାର ଉତ୍ଥିତ ଅନୁସ୍ୱାର ବିସର୍ଗ ପଡ଼ିବା, ଇଏ ଭାଷା ଜ୍ଞାନ, ଜ୍ଞାନ ଶବ୍ଦର ଶବ୍ଦରେ ଭେଦ ବୁଦ୍ଧି ନାହିଁ, ଭାଗବତ ପଢ଼ା ହୁଏ ନା, ଭାଗବତ ପ୍ରତି ଶବ୍ଦ ଭଗବାନ ଠାରୁ ଅଭିନ୍ନ, ଭଗବାନ ଭଗବାନ ବା ନିଜେ ଭାଗବତ ରୂପରେ ପ୍ରକାଶ ହେଇଛନ୍ତି, ଆମର କ'ଣ ଆମର କ'ଣ କି ବୁଝି ହେଲେଣି, ଗୀତା ଭାଗବତ ଶାସ୍ତ୍ରରେ ଭଗବାନ ପ୍ରକାଶ ହେଇଛି, ଏ ସ୍ୱୟଂ ପ୍ରକାଶ ବସ୍ତୁ, ଆମେ କ'ଣ ଜାଣିବା, ଏଇଟା କାହିଁକି ହେଲା, କେମିତି ହେଲା, ଆମର ବିଚାର ଆସୁଛି ନା, ନାଇଁ ଭଗବାନ, ସେଥିପାଇଁ ସେ କହୁଛନ୍ତି, ଯେଉଁମାନେ ଚବିଶ ଘଣ୍ଟା ଭାଗବତ ଯେଉଁମାନେ ଚବିଶ ଘଣ୍ଟା ଭଗବତ ସେବା କରୁଛନ୍ତି, ତାଙ୍କ ନିକଟକୁ ଯାଇ ଭାଗବତ ପଢ଼ିବାକୁ ହେବ, ଭାଗବତ ତାଙ୍କ ଦ୍ୱାରା ପ୍ରକାଶ ହେବେ, ନହେଲେ ହେବେନି, ଯେଉଁମାନେ ଚବିଶ ଘଣ୍ଟା ଭଗବାନଙ୍କ ସେବା କରୁଛନ୍ତି, ତାଙ୍କର ଭିତରେ କେବଳ ଭାଗବତ ପ୍ରକାଶ ହେବ, ନହେଲେ ପ୍ରକାଶ ହେବ, ସେ ପ୍ରକାଶ ବସ୍ତୁ, ଆଉ ପଢ଼ିକି ତୁମେ କିଛି ଭାଗ ଜାଣିନ, ତୁମେ ଯାହା ଯାହା ଜାଣିଛ କିଛି ଜାଣିନ, ସେଥିପାଇଁ ଭକ୍ତିନାଥ ସରସ୍ୱତୀ ମୁଁ ପୂର୍ବରୁ ଥରେ କହୁଥିଲି, ଭକ୍ତିନାଥ ସରସ୍ୱତୀ ଠାକୁରଙ୍କର ବହୁତ ସ୍କଲାର ସବୁ ଷ୍ଟଲୱାର୍ଡ ସ୍କଲାର ଡିସାଇପଲ୍ସ, ବଡ଼ ବଡ଼ ସନ୍ନ୍ୟାସୀ, ବହୁତ ସୁନ୍ଦର ସ୍ପିକର, କିନ୍ତୁ ଜଣେ କ'ଣ କରେ, ତାଙ୍କର ଜଣେ ଶିଷ୍ୟ ଥିଲେ, ସିଏ ବଗିଚା କାମ କରେ, ଭକ୍ତିନାଥ ସରସ୍ୱତୀ କରିଛନ୍ତି ପରମାତ୍ମା ଭଗବାନଙ୍କର ନୟନ ମଞ୍ଜରୀ, ସେ ଜାଣିଦେଲେ ଭଗବାନଙ୍କ ପାର୍ଷଦ, ସେ ଜାଣିଦେଲେ ଏମାନେ ସନ୍ନ୍ୟାସୀ, ଏମାନଙ୍କର ବହୁତ ଗୋଟେ ଅଭିମାନ ହେଇଗଲା, ଆମେ ସବୁ ପଢ଼ିଛୁ ଜାଣିଛୁ, ସେ କହିଲେ କିରେ ତୁମେ ତ ସବୁଦିନ ଗୋଟେ କ୍ଲାସ୍ ଦେଉଛ, ହରିକଥା କହୁଛ, ସେଇଟା ସବୁଦିନ ବିଲରେ ସବୁଦିନ ସେ ପରିବା ଚାଷ କରୁଛି ଗାନ୍ଧରୀ ଗିରିଧାରା ପାଇଁ, ତାକୁ ଟିକେ ଡାକ, ସିଏ ହରିକଥା କହିବ, ଏମାନେ ହସିଲାରେ ସିଏ କ'ଣ ଜାଣିଛି, ସକାଳୁ ଉଠିଲେ ଯାଇ କୋବି କିଆରୀରେ ପଡ଼ୁଛି, ଆଳୁ କିଆରୀ ଆଳୁ କୋବି ଶାଗ ତାର ସେୟା ହେଇ ତା ଜୀବନ ଗଲାଣି, ସିଏ କ'ଣ ଡାକିବ, ତାକୁ ଯେତେବେଳେ କହିଲେ ଆଜ୍ଞା ମୁଁ କ'ଣ ଗୁରୁଙ୍କ ଆଗରେ ହରିକଥା କହିବି, ମୁଁ ଆଜ୍ଞା କିଛି ଜାଣିନି, ନା ଗୁରୁଙ୍କର ଆଦେଶ, ଆଜି ଆଜି ଆପଣ ଭଗବାନ କଥା କହିବାକୁ ପଡ଼ିବ, ଆଉ ଭାଗବତ କେମିତି ପ୍ରକାଶିତ ହେଇନି ସେ ଏସିଡ୍ ମାଇକ୍ ସେ କହିଲେ କଥା, ଯେଉଁମାନେ 24 ଘଣ୍ଟା ଭଗବତ ସେବା କରୁଛନ୍ତି ତାଙ୍କ ନିକଟ ଯାଇ ଭାଗବତ ଶୁଣିବାକୁ ପଡ଼ିବ। ତାଙ୍କ ସେବା ହିସାବରେ ଯେତିକି ପ୍ରକାଶ ଭାଗବତ ତାଙ୍କ ଦ୍ୱାରା ପ୍ରକାଶ୍ୟ ହେବେ। ଆଉ ତୁମ ଆମେ ଯେତେ ଭାଗବତ ପଢ଼ିଛେ ଆମ ମୁଣ୍ଡର ହେଡ଼ା ଆମର ବୁଦ୍ଧି ଯେତିକି ଗ୍ରହଣ କରିଛେ ଆମେ ସେଟା ଗୋଟେ ଇଣ୍ଟେଲିଜେଣ୍ଟ କାହାକୁ ଗୋଟେ ଜ୍ଞାନଟା ଦେବା, ପ୍ରକାଶ୍ୟ ବସ୍ତୁ ଦେଇପାରିବାନି, ପ୍ରକାଶ୍ୟ ବସ୍ତୁ କେବେ ଯାଇପାରିବ, ସେଟା ସେବାର ଫଳ। ସେ ଭଗବାନ ତାଙ୍କ ପ୍ରତିରେ ଜାଗ୍ରତ ତା ଭଗବାନ ତାଙ୍କୁ ସେ ଜ୍ଞାନଟା ଦେବେ, ପ୍ରକାଶ୍ୟ ତାଙ୍କ ପ୍ରକାଶ ସେଟା। ଆଉ ତାଙ୍କୁ ଡାକ ହେଲା, ସିଏ ଆସିକି କହିଲେ ହେ ମୁଁ ଭାଗବତ ଜୀବନ ସାରା ମୁଁ କିଛି ତ ଜାଣିନି, ମୁଁ କେବଳ ଗୋଟିଏ ଜିନିଷ ଜାଣେ। ସେ ଆଗେ ଆରମ୍ଭ କଲେ ଗୁରୁବାଣୀ, ଆଜ୍ଞା ଗୁରୁଦେବଙ୍କ ଦୟାରୁ ଗୁରୁଦେବ ଇମିତି ଆଣିଥିଲେ, ମୁଁ ଏମିତି ଆଜ୍ଞା ଗୁରୁଙ୍କର କରୁଣାର ଏମିତି ଆଜ୍ଞା ଫଳ ହେଉଛି ଫୁଲ ହେଉଛି, ଗୁରୁଙ୍କ କରୁଣାରୁ ଏମିତି ଆଜ୍ଞା ସବୁ ଆସୁଛି। ଖାଲି ତ କ୍ଲାସ ଯେତେ ପଣ୍ଡିତ ଥିଲେ ସବୁ କାନ୍ଦିକି ଗଟିଲେ, ଯେତେ ଷ୍ଟଲୱାର୍ଡ ସଲେଟ୍ସ ମାନେ ଥିଲେ ତାଙ୍କ ହାତରୁ ଦଣ୍ଡ ସବୁ ଖସିଗଲା। ଭଗବାନ ଠାକୁର ଥିଲେ ସବୁ ଦଣ୍ଡ ଧରିକି ବସନ୍ତି, ହେଲେ ସେମାନେ ତାଙ୍କ ହାତରୁ ସବୁ ଦଣ୍ଡ ଖସିପଡ଼ିଲା, ସବୁ କାନ୍ଦିକି ଗଟିଲେ। କ'ଣ ହେଲା ତାଙ୍କର ତାଙ୍କ ଜ୍ଞାନ ସବୁ, ଆରେ ଆମେ ଏତେ ଦିନ ପାଠ ପଢ଼ିଛୁ, ଆମେ ଗୁରୁଙ୍କ ବାଣୀ ଶୁଣୁଛୁ, ଆମ ହୃଦୟ କେବେ ଏଭଳି କାନ୍ଦିକି ଗଡ଼ିନୁ। କି ସେ ଗୋଟେ ଚାଷ କରେ, କିନ୍ତୁ ସିଏ ଯୋଉ ଆଜି ବାଣୀ କହିଲେ ଭାଗବତ ବାଣୀ ନାଁରେ କେବଳ ଗୁରୁଙ୍କର କଥା କହିଲେ, ସେ ତ ସେ ଭାଗବତ କ୍ଲାସରେ ଖାଲି ଗୁରୁଙ୍କର, ଗୁରୁ କ'ଣ କରୁଛନ୍ତି ଗୁରୁଙ୍କ ଦ୍ୱାରା କେମିତି ମୋର ସବୁ ହଉଛି, ଆଉ ସେ ଖାଲି ତ ମନ୍ଦିରର କେମିତି ଚାଲିଛି, ଗୁରୁଦେବ ସବୁ କରୁଛନ୍ତି କହିଲେ, ଆଉ ସବୁ କାନ୍ଦିକି ଗଟିଲେ। ସ୍ୱୟଂ ପ୍ରକାଶ୍ୟ ବସ୍ତୁ ନା ଏକଥା ସେ କହିଲେ, ଯେ ଯିଏ 24 ଘଣ୍ଟା ଭଗବତ ସେବା କରୁଛନ୍ତି ତାଙ୍କ ନିକଟରୁ ଯାଇ ଭାଗବତ ପଢିବାକୁ ହେବ। ସେଥିପାଇଁ ମହାପ୍ରଭୁ ସୁରଦାମଙ୍କୁ ସେ ନେଇ କହିଲେ ନା, ସମସ୍ତେ ପ୍ରଶଂସା କଲେ। ସେ ପଣ୍ଡିତ ଯେଉଁ ଶ୍ଳୋକ ଲେଖିଲେ ଜଗନ୍ନାଥଙ୍କ ଉପରେ ଚୈତନ୍ୟ ମହାପ୍ରଭୁଙ୍କର, ଜଗନ୍ନାଥ ହେଉଛନ୍ତି ଅଚଳ, ଚୈତନ୍ୟ ମହାପ୍ରଭୁ ହେଉଛନ୍ତି ସଚଳ ଜଗନ୍ନାଥ। ବିଗ୍ରହଙ୍କୁ ମହାପ୍ରଭୁଙ୍କୁ ବିଗ୍ରହ ନାମ ରୂପ ବିଗ୍ରହ ତିନି ଚିଦାନନ୍ଦ ସିଦ୍ଧାନ୍ତ ବିରୁଦ୍ଧ ହେଇଗଲା। ଆଉ ସମସ୍ତେ କହୁଛନ୍ତି ଆଜ୍ଞା ବଢ଼ିଆ ଶ୍ଳୋକ ଏ ଲେଖିଛି ପଣ୍ଡିତ ସୁରଦାମଦର, ତ ଆଗେ ରସାଭାସ ହେଇଯିବ, ସୁରଦାମଦର ଦେଖିଦେଲେ ଗାଳିଦେଲେ, ଆଉ କହିଲା ତୋର ସର୍ବନାଶ ହେଇଯିବ, ତୁ ବିଗ୍ରହଙ୍କୁ କୃଷ୍ଣଙ୍କ ଠାରୁ ଅଲଗା କରୁଛୁ, ଜଗନ୍ନାଥଙ୍କ ଠାରୁ ତାଙ୍କ ପ୍ରାଣ ନାହିଁ କହୁଛୁ, କ'ଣ କହୁଛୁ ନା ଅଚଳ କହୁଛୁ। ସେଇଠି ତାଙ୍କୁ କହିଲେ ଯାଅ ଭାଗବତ ବଡ଼ ବୈଷ୍ଣବର ସ୍ଥାନେ, ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣେ। ଚୈତନ୍ୟ ମହାପ୍ରଭୁଙ୍କର ଯିଏ ଆଶ୍ରୟ ନେଇନି ତାଙ୍କ ଦ୍ୱାରା ଭାଗବତ କେବେ ପ୍ରକାଶ ହେବେନି। କାହିଁ ବା କୃଷ୍ଣ ଆଜି ବା କୃଷ୍ଣ ତୁଲ୍ୟ ଭାଗବତ ହେଲେ, ତାଙ୍କ ଆଶ୍ରୟ ନହେଲେ ତୁମେ ଭାଗବତ କେମିତି ଜଗତର ପ୍ରକାଶ ହେବେ? ଭାଗବତ ପଢ଼ିବା ଗ୍ରନ୍ଥ ନୁହନ୍ତି, ପଢ଼ିକି ତୁମେ ଜଗତର କ'ଣ ଜେନେରାଲ ନଲେଜ ନାହିଁ, ଜେନେରାଲ ନଲେଜ ସାଧାରଣ ଜ୍ଞାନ ପଢ଼ିକି ତୁମେ ଲକ୍ଷ ଲକ୍ଷ ଜିନିଷ ମନରେ କରିଦେବ, ତୁମେ ଭାବନି ଭାଗବତ ସେଭଳି ସବୁ ପଢ଼ିକି ସବୁ ଶ୍ଳୋକ ମନେ ରଖିଦେଲେ ତୁମେ ଭାଗବତ ଜାଣିଲ ନା? ସ୍ୱୟଂ ପ୍ରକାଶ୍ୟ ବସ୍ତୁ, ସେ ନିଜେ ପ୍ରକାଶ ହେବେ ହୃଦୟରେ। ଏଇ ଯେ ଚୈତନ୍ୟ ମହାପ୍ରଭୁ ଲୀଳାରେ ଦେଖୁନାହାନ୍ତି, ସେ ଯେଉଁ ବ୍ରାହ୍ମଣ ଥିଲେ ଗୀତା ପଢ଼ନ୍ତି ରଙ୍ଗନାଥ ମନ୍ଦିର, ସବୁ ଦେଖି ହସନ୍ତି ତାଙ୍କୁ, ସବୁ ପଣ୍ଡିତମାନେ ଦେଖି ହସନ୍ତି, କ'ଣ ଇଏ ପଢୁଛି, କିଛି ପ୍ରକାଶ ଗୀତା ପ୍ରକାଶ ହେଇଛନ୍ତି ଗୁରୁ କୃପାରୁ। ମହାପ୍ରଭୁ ପଚାରିଲେ କି ତୁମେ ସମସ୍ତେ ହସୁଛନ୍ତି, ଶୁଦ୍ଧ ଅଶୁଦ୍ଧ ତୁମର କିଛି ବିଚାର କରୁନ, ଖାଲି ପଢୁଛ। କହିଲା ଆଜ୍ଞା ଶୁଦ୍ଧ ଅଶୁଦ୍ଧ ନାହିଁ ଜାଣିନି, ଗୁରୁ ଆଜ୍ଞା ମାନି, ମୁଁ ଶୁଦ୍ଧ ଅଶୁଦ୍ଧ କି ଜାଣିନି ଆଜ୍ଞା, ମୋତେ ଗୁରୁ କହିଛନ୍ତି ତୁ ଡେଲି ଗୀତା ପଢିବୁ, ମୁଁ ଆଜ୍ଞା 18 ଅଧ୍ୟାୟ ଗୀତା ଡେଲି ପଢୁଛି। ଆଉ ମହାପ୍ରଭୁ ଖୁସି ହେଇଗଲେ, ନା କ'ଣ ଦେଖୁଛ ନା ମୁଁ ଗୀତାର ପ୍ରତି ଶ୍ଳୋକରେ ଦେଖୁଛି କେମିତି ଅର୍ଜୁନର ରଥରେ କୃଷ୍ଣ ସାରଥି ହେଇଛ, ଏଇଟା କ'ଣ ହେଲା ଜ୍ଞାନର, ଯିଏ ଶୁଦ୍ଧ ଅଶୁଦ୍ଧ ଜାଣିନାହାନ୍ତି, ଏଇଟା ତୁମେ ଲୀଳା ଶୁଣିଛ, ଏଇଠି କ'ଣ ତାର ତତ୍ତ୍ୱଟା କୁହ। ଶୁଦ୍ଧ ଅଶୁଦ୍ଧ ଯିଏ ପଢିପାରୁନାହାନ୍ତି ଧର୍ମ କ୍ଷେତ୍ରରେ ଗୁରୁ କ୍ଷେତ୍ରରେ, ସେ ଧର୍ମ ପଢୁପଢ଼ୁ ଆଉ କ'ଣ ପଢୁଥିବେ, କାରଣ ଲୋକ ହସୁଛନ୍ତି ନା, ସେ ଗୀତା ପଢୁଛି ଲୋକ ହସୁଛନ୍ତି, ତା ଉଚ୍ଚାରଣ ଏତେ ଭୁଲ ହେଉଛି, ତାର ପ୍ରକାଶ ସେ କେମିତି ହେଲେ, ସେ ଦେଖୁଛନ୍ତି କେମିତି, ସେଟା ତାର ଗୀତା କ'ଣ ହେଲେ, ସେଠି ପ୍ରକାଶ ସ୍ୱୟଂ ପ୍ରକାଶ ଶାସ୍ତ୍ର ନାମ ବିଗ୍ରହ ଏସବୁ ସ୍ୱୟଂ ପ୍ରକାଶ। ଆମର ଯଦି ବିଭୁ ବସ୍ତୁ ଭଗବାନ କୃଷ୍ଣଙ୍କ ପ୍ରତି ଗୁରୁ ବୈଷ୍ଣବଙ୍କ ପ୍ରତି ସେ ମମତାରେ ସେ ସ୍ୱୟଂ ପ୍ରକାଶ ହେଇଛି, ତାଙ୍କ କରୁଣା ନା, ଆଉ ସୂର୍ଯ୍ୟ ତାଙ୍କ କରୁଣା କଲେ କିରଣ ଦେବେ ନା, ଆମେ କରୁଣା ପ୍ରାର୍ଥୀ କେବଳ ଗୋଟେ ଖାଲି ପ୍ରାର୍ଥନା କରୁଛେ ଭିକାରୀ ଭିକ ମାଗିଲା ଭଳିଆ, କ'ଣ କହୁଛି ଆମର ଯେଉଁ ଜପ କରିବାଟା କ'ଣ ଗୋଟେ ଭିକାରୀ ଭିକ ମାଗି, ଯେମିତି ତାଙ୍କର ଥାଳି ଅଛି ଆମର ଗୋଟେ ଝୁଲି ଅଛି, ଆମେ ଗୋଟେ ଭିକାରୀ ନା, ମାଗୁଛି ଭଗବାନ ଟିକେ କରୁଣା ଦିଅ, ମାଗିଆ ଲୋକର ଦମ୍ଭ କେଉଁଠି ରହିବ, ମାଗିଆ ଲୋକ ଯଦି ବଡ଼ ହେଲା ତ ଭିକ କେଉଁଠି ମାଗି ମିଳିବ, ଆମ ସେଠି ଭିକ ମିଳୁନି, ଭଗବାନ ଦ୍ୱାରା ସମସ୍ତେ ପାଇକି ଜାଣି ନା ଭିକାରୀ ହେଇଛି। କର୍ମୀ ଦେଖନ୍ତୁ, କର୍ମୀକୁ ଭଗବାନ ଧନ ଦେଇ ଦେଉଛନ୍ତି, ଯୋଗୀ କି ସିଦ୍ଧି ଦେଇ ଦେଉଛନ୍ତି, ଜ୍ଞାନୀ କି ମୁକ୍ତି ଦେଇ ଦେଉଛନ୍ତି, କିନ୍ତୁ ଆମକୁ କି ଦେଉନାହାନ୍ତି? ଆମ କିନ୍ତୁ ଝୁଲାଟା ଅଛି, ପାତ୍ରଟା ଅଛି, କାହିଁକି ଦେଉନାହାନ୍ତି? ଭଗବାନ ଜାଣି ଦେଉଛନ୍ତି, କିନ୍ତୁ ବଡ଼ଟା ଆମେ ଭିକ୍ଷୁକ ସ୍ୱୟଂ ପ୍ରକାଶ ହେଉନାହାନ୍ତି ନା? ପ୍ରକାଶ ଇସୁ ସ୍ୱୟଂ ପ୍ରକାଶ ବସ୍ତୁ, ନାମ କରିବା ବୈଷ୍ଣବ ଗୁରୁ ଇସୁ ସ୍ୱୟଂ ପ୍ରକାଶ ହେବାରେ ପ୍ରଭୁବାଦ କେତେ କେମିତିକା ସାଧୁ ସେ, ଆଉ କ'ଣ ଜ୍ଞାନ ଦ୍ୱାରା ତମେ ଜାଣିବ? ସେ ଯେତେବେଳେ ପ୍ରକାଶ ହେବେ ତାଙ୍କ ଶାସ୍ତ୍ର ଦ୍ୱାରା, ତାଙ୍କ ବାଣୀ ଦ୍ୱାରା, ସେଥିପାଇଁ ସ୍ୱରଦଣ୍ଡ ସେତେବେଳେ ସେ କହିଥିଲେ, ଯାଅ ଭାଗବତ ବଡ଼ ବୈଷ୍ଣବର ସ୍ଥାନ ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣ, ଚୈତନ୍ୟର ଭକ୍ତ ସଙ୍ଗେ କର ନିତ୍ୟ ସଙ୍ଗ, ତବେ ତ ଜାଣିବ ସିଦ୍ଧାନ୍ତ ସମୁଦ୍ର ତରଙ୍ଗ, ତବେ ତ ପାଣ୍ଡିତ୍ୟ ତୁମାର ହଇବେ ସଫଳ। ପଣ୍ଡିତଟା ସେତେବେଳେ ସଫଳ ହବ, ତୋର କୃଷ୍ଣ ଭକ୍ତି ନିର୍ମଳ ହବ। ଯାହା ଇଏ ସ୍ୱୟଂ ପ୍ରକାଶ ବସ୍ତୁ, ଭକ୍ତି ଠାକୁର ସେ କଥା କହୁଛନ୍ତି। କୀର୍ତ୍ତନର ଅର୍ଥ ଯାହାର ବର୍ଣ୍ଣନାରେ ଜୀବର ବୈକୁଣ୍ଠ ବସ୍ତୁର ଶ୍ରବଣ ଅଧିକାର ଜନ୍ମେ। ଆମେ ଯେଉଁ କୀର୍ତ୍ତନ କରୁଛେ ସେ କହୁଛନ୍ତି, କୀର୍ତ୍ତନ କରିବା ଅର୍ଥ ନୁହେଁ ଯେ ପିତ୍ତ ବୃଦ୍ଧି କରିବା, ଏ ଜୋର ଡାକିକି ରଡିକି କୀର୍ତ୍ତନ କରିକି ଡିଆଁ ଡିଁ କଲେ ପିତ୍ତ ବୃଦ୍ଧି, ସେ କହନ୍ତି। ତାର ଅର୍ଥ ନୁହେଁ ଯେ ଆମେ କୀର୍ତ୍ତନ କରିବାନି। ଯେତେବେଳେ ଶବ୍ଦ ଶବ୍ଦୀ ଭେଦ ରହିଲା, ଏଇଟାକୁ ଧରିଥିବେ, ଶବ୍ଦ ଶବ୍ଦୀ କୃଷ୍ଣ ନାମ ଆଉ କୃଷ୍ଣ ସ୍ୱୟଂ ଅଭିନ୍ନ, ଆମେ କୃଷ୍ଣଙ୍କ ପ୍ରତି ମୁଁ କୃଷ୍ଣ ନାମଟା କରୁଛି, ମୁଁ ଆପଣଙ୍କ ନାଁଟାକୁ ଡାକିବି, ଆପଣଙ୍କୁ ଭଲ ପାଉନଥିବ, ମୋ ମନ ଅଲଗା ଆଡ଼େ ଥିବ, ମୁଁ ଯେତେବେଳେ ଡାକୁଛି ଆପଣଙ୍କ ନାମଟାକୁ ସେତେବେଳେ କ'ଣ ଗୋଟେ ଭଲ ପାଇଁ ଡାକୁଛି ନା? ତ କୃଷ୍ଣଙ୍କ ନାମଟାକୁ ଡାକୁଛେ, ଆଉ ପୁଣି ମୋତେ କିଏ ଭଲ ପାଉଛି, ମୁଁ ଭଲ ସ୍ୱରରେ ଗାଉଛି, ଲୋକ ମୋତେ ଦେଖୁଛନ୍ତି, ସିଆଡ଼େ କେମିତି ମନଗଲା? ଆଉ କୃଷ୍ଣଙ୍କୁ ଡାକ ଶୁଣିବି। ସେଥିପାଇଁ ସେ କହୁଛନ୍ତି ଇଏ ପିତ ବୃଦ୍ଧିର କୀର୍ତ୍ତନ, କୃଷ୍ଣ କୀର୍ତ୍ତନ ପିତ ବୃଦ୍ଧିର କୀର୍ତ୍ତନ ନୁହେଁ। ତାଙ୍କ ଥାଇ ଭଳି ସେ କୀର୍ତ୍ତନ କୃଷ୍ଣ କୀର୍ତ୍ତନଙ୍କୁ ବିରୋଧ କରୁନାହାନ୍ତି, କିନ୍ତୁ କୀର୍ତ୍ତନର ଅର୍ଥ କ'ଣ? ଯେମିତି ଗୁରୁଦେବ କୁହନ୍ତି କୀର୍ତ୍ତନ ମାୟାର କୀର୍ତ୍ତନ, ମାୟାର କୀର୍ତ୍ତନ ମାନେ କ'ଣ? ଯାହାର ହୃଦୟରେ ଲାଭ ପୂଜା ପ୍ରତିଷ୍ଠା ଇତର ବାସନା ଅଛି, ସେ ଲୋକଙ୍କ ଦେଖାଣିବା ପାଇଁ ବହୁତ ସୁନ୍ଦର କୀର୍ତ୍ତନ କରୁଛି, ସେଟା ମାୟାର। ସେଥିରେ ଅନ୍ତର ତାର ଅନ୍ତର ଶୁଦ୍ଧି ହବନି କି ଶ୍ରବଣକାରୀର କିଛି ମଙ୍ଗଳ ହବନି, ତାର ଅନ୍ୟ ଭଳିଆ ସେଟା ଅଛି। ଆଉ ତାର ଶୁଦ୍ଧ କୀର୍ତ୍ତନ ନାମ, ଶୁଦ୍ଧ ନାମଟା କେମିତି ଆସୁଛି ତା ମୁଖରୁ? ସେ କଥା ସେ କହୁଛନ୍ତି, କୀର୍ତ୍ତନର ଅର୍ଥ ଯାହାର ବର୍ଣ୍ଣନାରେ ଜୀବର ବୈକୁଣ୍ଠ ବସ୍ତୁର ଶ୍ରବଣ ଅଧିକାର ଜନ୍ମେ। ବୈକୁଣ୍ଠ ବସ୍ତୁ ମାନେ କ'ଣ? ତଦୀୟ ବସ୍ତୁ ଯେତିକି ରହିଲେ ଭାଗବତ ତୁଳସୀ ଭଗବାନଙ୍କ ଗୁରୁ ଏମାନଙ୍କ ବସ୍ତୁରେ ଶ୍ରବଣ ଅଧିକାର ଜନ୍ମିବ, କୀର୍ତ୍ତନ ଶୁଣିଲା ମାନେ। ସେ କଥା କହୁଛନ୍ତି, ଯଦି ବୈକୁଣ୍ଠ ବସ୍ତୁ କୀର୍ତ୍ତିତ ହୁଏ ତେବେ ଶ୍ରବଣ କରିପାରିବା। ଯଦି ବୈକୁଣ୍ଠ ବସ୍ତୁ କୀର୍ତ୍ତିତ ନେବେ କ'ଣ ଶୁଣିବା ଆମେ? କଥାଟା କ'ଣ? ଏ ଶବ୍ଦକୁ ଧରିବା ଭାରି କଷ୍ଟ। ବୈକୁଣ୍ଠ ବସ୍ତୁ ଯଦି କୀର୍ତ୍ତିତ ହୁଏ ତାହେଲେ ଶ୍ରବଣ କରିପାରିବା, ତାହେଲେ ଆମେ ଯାହା ଶୁଣୁଛେ ସେ ବୈକୁଣ୍ଠ ବସ୍ତୁ ନ ହେଇଥିବ, ସେ ଜଗତର କଥା ନ ହେଇଥିବ, ତାହେଲେ ଆମେ ସେ ଶୁଣିପାରିବାନି, ସେଟା ଭିତରେ କିଛି ରହିବନି। କିନ୍ତୁ ବର୍ତ୍ତମାନ ଆମେ ଏପରି ସେବା ବିମୁଖ ବୁଦ୍ଧିରେ ବାସ କରୁଛେ ଯେ ଆତ୍ମେନ୍ଦ୍ରିୟ ପ୍ରୀତି ନହେଲେ କୀର୍ତ୍ତନ ଶୁଣିବାକୁ ଆମେ ପ୍ରସ୍ତୁତ ନୁହଁ। ଆମେ ଏତେ ସେବା ବିମୁଖ ହେଇଯାଇଛେ, କୀର୍ତ୍ତନ କରିବା ଗୋଟେ ସେବା, ସବୁ ସେବା ନା ଆମର, ଆଉ ଏ କହିଲେ ଆମେ ବର୍ତ୍ତମାନ ଏଭଳି ସେବା ବିମୁଖ ବୁଦ୍ଧିରେ ବାସ କରୁଛେ, ସେବା ବିମୁଖ ବୁଦ୍ଧି, ଆତ୍ମେନ୍ଦ୍ରିୟ ପ୍ରୀତି ନହେଲେ ନିଜକୁ ଖୁସି ନ ଲାଗିଲେ କହୁଛନ୍ତି ଆତ୍ମେନ୍ଦ୍ରିୟ ପ୍ରୀତି, ମୋତେ ଭଲ ଲାଗୁନି ମାନେ ମୁଁ ରୋଷେଇ କରିବିନି, ମୋତେ ଭଲ ଲାଗୁନି ମାନେ ମୁଁ କୀର୍ତ୍ତନ କରିବିନି, ମୋତେ ଭଲ ଲାଗୁନି ମାନେ ମୁଁ ଶୁଣିବିନି, ଆମ ଆମ ଭଲ ପାଇବା ଉପରେ ସବୁ ଅଛି ନା? ସେଥିପାଇଁ ସେ ଲେଖିଲି, ଆମେ ଆମେ ବର୍ତ୍ତମାନ ଏପରି ସେବା ବିମୁଖ ବୁଦ୍ଧିରେ ବାସ କରୁଛେ ଯେ ଆତ୍ମେନ୍ଦ୍ରିୟ ପ୍ରୀତି ନହେଲେ କୀର୍ତ୍ତନ ଶୁଣିବାକୁ ଆମେ ପ୍ରସ୍ତୁତ ନୁହଁ। ଯେଉଁଟା ଆମକୁ ଭଲ ଲାଗିବନି ଯେଉଁଟା, ସେଟା ଆମେ ଶୁଣିବା ପାଇଁ ପ୍ରସ୍ତୁତ ନୁହେଁ। ଭୁବନମୁଖୀ ବୁଦ୍ଧିଟା ରହିଛି, ତାଙ୍କର ବାଣୀ ତ ବହୁତ ଅମୃତ ବାଣୀ, ବହୁତ ବହୁତ ବାଣୀ ରହିଛି। ଭଗବାନଙ୍କର କଥାରେ ଆମର କର୍ଣ୍ଣ ପରିପୂର୍ଣ୍ଣ ହଉ, ସବୁବେଳେ ଭଗବାନ କଥାଟା କେମିତି ମୋ କାନରେ ବାଜୁଥିବ, କାରଣ ଯେତେବେଳେ ଆମର ଆମ ହୃଦୟର ଭାବଟାକୁ କିଏ ତିଆରି କରୁଛି? କଥାଟା ନା ଆଉ ସେ ସବୁବେଳେ କାନଟାକୁ ଫୁଲ୍ କରି ରଖିବାକୁ ଗୋଟେ ପରିପୂର୍ଣ୍ଣ, ଏ କୃଷ୍ଣ କଥାଟା ଯେତେବେଳେ ସବୁବେଳେ କାନରେ ପଶୁଥିବ ତାର ଆଉ ଇତର କଥା ବା ଇତର ଭାବ ହୃଦୟରେ ଉଦିତ ହବନି। ସେଥିପାଇଁ ସେ ଲେଖିଲେ, ଭଗବାନଙ୍କର କଥାରେ ଆମମାନଙ୍କର କର୍ଣ୍ଣ ପରିପୂର୍ଣ୍ଣ ହେଉ, ବୈଷ୍ଣବଗଣଙ୍କର ଚରଣ ରେଣୁରେ ଅଣୁପରମାଣୁ ଆମମାନଙ୍କର ଚେତନା ସମ୍ପାଦିତ କରୁ। ସବୁବେଳେ ମୋ କାନରେ କୃଷ୍ଣ କଥା ରହୁ, ଆଉ କ'ଣ ନା ବୈଷ୍ଣବ ଚରଣ ରେଣୁରେ ଅଣୁ ପରମାଣୁ ଆମମାନଙ୍କର ଚେତନାର ସମ୍ପାଦନ କରୁ। ବୈଷ୍ଣବଙ୍କର ଚିନ୍ତା ସବୁବେଳେ ଆମ ଚିତ୍ତ ଭିତରେ ରହୁ, ଅଣୁ ପରମାଣୁ ସବୁବେଳେ ବୈଷ୍ଣବ, ଏଇଟା ବୈଷ୍ଣବ କହିଛନ୍ତି। ବୈଷ୍ଣବଙ୍କର ମତ, ଗୁରୁଙ୍କର ମତ, ଆଚାର୍ଯ୍ୟଙ୍କର ମତ, ସେ ଚେତନାଟା କୃଷ୍ଣ ଚେତନା କ'ଣ? ଏଇ ହେଉଛି କୃଷ୍ଣ ଚେତନା। କୃଷ୍ଣ ଚେତନାରେ ହେଲା ଯେଉଁମାନେ କୃଷ୍ଣ ଚେତନାରେ ଅଛନ୍ତି ତାଙ୍କର ଚେତନାକୁ ଗ୍ରହଣ କରିବା ହେଉଛି ଆମ ପାଇଁ କୃଷ୍ଣ ଚେତନା। ଆମେ କ'ଣ କୃଷ୍ଣ ଚେତନା ରହିପାରେ? କୃଷ୍ଣ ଚେତନାରେ କେବଳ ରହୁଥିଲେ କେଉଁମାନେ? ଶୁଦ୍ଧ ଭକ୍ତ ରାଧାରାଣୀ, ନିତ୍ୟ ପାର୍ଷଦ, ଏଇ ଯେଉଁମାନେ ଆସିଛନ୍ତି ଆଚାର୍ଯ୍ୟମାନେ, ଯେ ଭକ୍ତିଦାନ ସରସ୍ୱତୀ ଠାକୁର, ସେମାନେ କୃଷ୍ଣ ଚେତନା ରହୁଥିଲେ। ଆମର କୃଷ୍ଣ ଚେତନା କ'ଣ? ତାଙ୍କ ଚେତନା ରହିବା, ତାଙ୍କର ଭାବଧାରାକୁ ଧରିବା ହେଉଛି ଆମର କୃଷ୍ଣ ଚେତନା। ଆମେ କ'ଣ, ଆମେ ମାୟାରେ ରହିଛୁ, ଆମେ କ'ଣ କୃଷ୍ଣ ଡାକିପାରିବା? ତାଙ୍କର ଚେତନାକୁ ଆମେ ଧରିବା ହେଉଛି କୃଷ୍ଣ ଚେତନା। ସେ କଥା ରଚନା କହୁଛ, ସେଥିପାଇଁ ସେ କହୁଛନ୍ତି ବୈଷ୍ଣବଗଣଙ୍କର ଚରଣରେଣୁର ଅଣୁ ପରମାଣୁ ଆମ୍ଭମାନଙ୍କର ଚେତନା ସମ୍ପାଦନ କରୁ, ସର୍ବକ୍ଷଣ ସ୍ଥାନାନ୍ତରିତ ହେଲା ମଧ୍ୟ ଯେପରି ହରି ସେବାର ଚେଷ୍ଟା ସମୂହକୁ ଲକ୍ଷ୍ୟ କରିପାରିବା। ସବୁବେଳେ ଆମେ ସ୍ଥାନାନ୍ତରିତ ହେଉଛେ, ବିଭିନ୍ନ ପରିସ୍ଥିତି ଆସୁଛି, ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଆସୁଛି, କିନ୍ତୁ ହରି ସେବାକୁ କେତେବେଳେ ହେଲେ ଆମେ ବିମୁଖ ଯେମିତି ନ ହେବା। ଜଗତରେ ସକଳ ବ୍ୟକ୍ତିମାନେ ହିଁ ଯେ ହରିସେବକ ତାହା ଜାଣିବାକୁ ଚେଷ୍ଟା କରିବାକୁ ହେବ। ଲାଷ୍ଟ କଥା କହୁଛୁ, ଆମକୁ ଏଭଳି ସ୍ତରକୁ ଯିବାକୁ ପଡ଼ିବ ଜଗତରେ ସମସ୍ତେ ହେଉଛନ୍ତି ହରି ସେବକ, ସମସ୍ତେ ଭଗବାନଙ୍କର ଏ ଉତ୍ତମ ଅଧିକାରୀ। ପୁରା ଲାଷ୍ଟ କଥା କହୁଛନ୍ତି, ସମସ୍ତେ ହରି ସେବକ, ସମସ୍ତେ ହରିଙ୍କର ସେବା କରୁଛନ୍ତି। ମାଶ୍ଚର୍ଯ୍ୟବଶତ ଅନେକ ମନେ କରନ୍ତି ପୋଷ୍ଟ ଗ୍ରାଜୁଏଟର ସଂଖ୍ୟା ବେଶୀ ହେବାର ପ୍ରୟୋଜନ ନାହିଁ। ପୋଷ୍ଟ ଗ୍ରାଜୁଏଟ ପିଜି ଯେଉଁ କୁହନ୍ତିନି, ଜଣେ ପିଜି ପାଇଗଲା ପରେ ସେ କ'ଣ କହିବ, ଆଉ ଜଣେ ପିଜି ପାଉ ବୋଲି ନା, ମୋ ନାଁଟା କେବଳ ପିଜିରେ, ସେ କ'ଣ ଚାହିଁବ ଅଧିକା ପିଜି ଷ୍ଟୁଡେଣ୍ଟ ହୁଅନ୍ତୁ ବୋଲି? ହଁ, ତାଙ୍କ ବାଣୀ ଦେଖନ୍ତୁ କେମିତିକା। ବୈଷ୍ଣବ କେବେ ଚାହିଁନି ମୋ ଭଳିଆ ଗୋଟେ ଆଉ ଜଣେ କିଏ ଗୋଟେ ସ୍ପିକର ହଉ, ଆଉ ଜଣେ ଗୋଟେ ମୋ ଭଳିଆ ମୋର ଗୋଟେ କମ୍ପିଟେଟର କିଏ ଆସିବ କି? ନେତାମାନେ କ'ଣ ଯାଆନ୍ତି, ମୋ ଅଧୀନରେ ଯିଏ ରହୁଛି ରୁହ, ମୋ ଏମଏଲ ପୋଷ୍ଟକୁ ମୋ ଏମପି ପୋଷ୍ଟକୁ କଣ୍ଟାକ୍ଟ କରନି, ସେ କଥା କହୁଛ। ମାଶ୍ଚର୍ଯ୍ୟବଶରେ ଅନେକ ମନେ କରନ୍ତି ପୋଷ୍ଟ ଗ୍ରାଜୁଏଟର ସଂଖ୍ୟା ବେଶୀ ହେବାର ପ୍ରୟୋଜନ ନାହିଁ, ମୂର୍ଖ ସଂଖ୍ୟା ବୃଦ୍ଧି ହଉ, ସମସ୍ତେ ଡିଭୋଟ ହୁଅନ୍ତୁ, କିନ୍ତୁ ମୋ ଭଳିଆ କେହି ନ ହୁଅନ୍ତୁ ମାଶ୍ଚର୍ଯ୍ୟବଶରେ, ଏଟା ସେ କଥା କହୁଛନ୍ତି। ତାହା ବୋଲି ସତ୍ୟକୁ ଗଣମତ ଦ୍ୱାରା କେବେ ହେଲେ ଉଡ଼ାଇ ଦିଆଯାଇପାରିବନି। ଆମେ କ'ଣ ପୋଷ୍ଟ ଗ୍ରାଜୁଏଟ ନ ଚାହିଁଲେ ବି କ'ଣ ପୋଷ୍ଟ ଗ୍ରାଜୁଏଟ ଷ୍ଟୁଡେଣ୍ଟକୁ ଆମେ ଅଟକେଇ ରଖିଦେବା? ତାର ଯୋଗ୍ୟତା ଅଛି ନା? ତୁମେ କହୁଛ ମାଷ୍ଟର ସେ ପିଜି ସାର୍, ତାକୁ ପିଜି ପୋଷ୍ଟଟା ତାକୁ ତାକୁ ଏଇଟା ପେପରଟାକୁ କ୍ଲିଅର କରନ୍ତୁ, ତାର କ୍ୱାଲିଫିକେସନଟା ଅଛି, ତୁମେ ତାକୁ ଅଟକେଇ ଦେବ? ସେ ସେଇ କଥା କହୁଛନ୍ତି, ମୂର୍ଖ ସଂଖ୍ୟା ବୃଦ୍ଧି ହଉ। ତାହା ବୋଲି ସତ୍ୟକୁ ଗଣମତ ଦ୍ୱାରା କେବେ ହେଲେ ଉଡ଼ାଇ ଦିଆଯାଇ ନପାରେ। ଗଣମତ ବହୁତ ଲୋକ କହୁଛନ୍ତି, ଆମେ ସେଇ ମତ ଦ୍ୱାରା ହିଁ ସତ୍ୟଟାକୁ ଉଡ଼େଇ ଦେବା। ମିଥ୍ୟା ପକ୍ଷ ସତ୍ୟକୁ ଚାପିବା ନିମିତ୍ତ ଯେତେ ଯତ୍ନ କରୁନା କାହିଁକି, ଶେଷରେ ସତ୍ୟର ଜୟ ଅବସମ୍ଭାବୀ, ନିଶ୍ଚିତ ସତ୍ୟର ଜୟ ହବ। ମିଥ୍ୟାର ପକ୍ଷଟା କ'ଣ କହିବ, ସବୁବେଳେ ସତ୍ୟକୁ ଚାପିବା ପାଇଁ ଚେଷ୍ଟା କରିବ ଭକ୍ତି ଚେଷ୍ଟା କରିବ। ତାମାନେ କ'ଣ, ସେ ଆମକୁ ନିର୍ଭୀକ ଭାବରେ ସତ୍ୟ କଥା କହିବାକୁ ପଡ଼ିବ, କିନ୍ତୁ ନିର୍ଭୀକ ଭାବରେ ସତ୍ୟ କଥା କହିବାକୁ ହେଲେ ଆମକୁ ସତ୍ୟର ଆଶ୍ରୟ କରିଥିବା ଦରକାର। ଚୋରଟା ଯଦି ସୁନା ଧରିବ, ମୁଁ ଉଦାହରଣ ସେ ସବୁବେଳେ ଦିଏ, ଚୋରଟା ଯଦି ସୁନା ଧରି କହିବ ଏଟା ସୁନା ନିଅ, ଲୋକ ନେବେନି, କାହିଁକି ଆଗେ ଦେଖିବେ ଇଏ ଚୋରଟା। ସାଧୁଟା ଯଦି ଗୋଟେ ଇମିଟେସନ ଗହଣା ଧରି କାହାକୁ ଦବ, ଏଟା ସୁନା ବୋଲି ଲୋକ ନେବେ। ବ୍ୟକ୍ତି କେସ୍, ଆମି କେସ୍, ସେଇଟା ବଡ, କ'ଣ ଦଉଛେ ସେଟା ଲୋକ ଫିଲୋସଫି ଶୁଣିବେନି, ଲୋକ ଦେଖିବେ ଆଚରଣଟା ହଉଛି କିଏ, ଆଚରଣ ହଉଛ ତୁମେ। ଆମର ଧାରଣା କ'ଣ, ଆଚରଣ ହଉଛି ଆମେ, ଆମେ କେସ୍, ଆମର ଆଚରଣ, ସେଇଟା ଲୋକ ଦେଖିବେ। ଆମେ ଯେତେ ଯତ୍ନ କରୁନା କାହିଁକି, ଶେଷରେ ମିଥ୍ୟା ପକ୍ଷ ସତ୍ୟକୁ ଚାପିବା ନିମିତ୍ତ ଯେତେ ଯତ୍ନ କରୁନା କାହିଁକି, ଶେଷରେ ସତ୍ୟର ଜୟ ଅବସମ୍ଭାବୀ। ସୁକୀର୍ତ୍ତନକାରୀ ଛୋଟ ହରିଦାସକୁ ବର୍ଜନ କରିବା ଶିକ୍ଷା ଦ୍ୱାରା ଦର୍ଶନ କରି ମହାପ୍ରଭୁ ସ୍ପଷ୍ଟ ଭାବରେ ଜଣାଇଛନ୍ତି ଯେ ଚରିତ୍ରହୀନ ଲୋକମାନେ କେବେ ହେଲେ ଚରିତ୍ରହୀନ ଲୋକମାନଙ୍କ ମୁଖରେ କେବେ ହେଲେ ଶ୍ରୀନାମ ଉଚ୍ଚାରିତ ହୁଏ ନାହିଁ। ଆମେ ଯାହା ଡକାଣୀ କହିଲେ ସେ ଭଗବାନଙ୍କ ନାମ କରିବେ, ଏଟା ସମ୍ଭବ ହବନି। ଦେଖନ୍ତୁ କଣ କହିଲେ, ଆଉ ଛୋଟ ହରିଦାସଙ୍କ ଶିକ୍ଷା ଆପଣ ଦେଖିନାହାନ୍ତି, କାହିଁକି ଛୋଟ ହରିଦାସଙ୍କୁ ଦଣ୍ଡ ଦେଲେ? କିନ୍ତୁ ଏସେନ୍ସ ସମାଧାନ କିଛି କରିପାରିବେ? ମହାପ୍ରଭୁଙ୍କର ଏତେ ଗୁଡ଼ା ପ୍ରିୟ ପାର୍ଶ୍ୱ, ତାଙ୍କର ଭୁଲ ବି କିଛି ନାହିଁ। ମହାପ୍ରଭୁ କହିଲେ ପ୍ରକୃତି ସମ୍ଭାଷଣ ହେଲା, ତାପରେ କେତେ ଭାଷ୍ୟ କେତେ କଥା ଆଚାର୍ଯ୍ୟମାନେ ଲେଖିଲେ, କିନ୍ତୁ ଭକ୍ତିନାଥ ଠାକୁର ଗୋଟିଏ କଥା କହୁଛନ୍ତି, ସୁକୀର୍ତ୍ତନିଆ ଛୋଟ ହରିଦାସଙ୍କୁ ବର୍ଜନ କରିବା ଆଳରେ ବା ବର୍ଜନ କରି ପ୍ରଦର୍ଶନ ଆମକୁ ପ୍ରଦର୍ଶନ ଦେଇଛନ୍ତି, ଶିକ୍ଷା ଦେଇଛନ୍ତି ଯେ ମହାପ୍ରଭୁ ସ୍ପଷ୍ଟ ଭାବରେ ଜଣାଇଛନ୍ତି ଯେ ଚରିତ୍ରହୀନ ଲୋକମାନଙ୍କ ମୁଖରେ କେବେ ହେଲେ ଶ୍ରୀନାମ ଉଚ୍ଚାରିତ ହୁଏ ନାହିଁ। ଆଉ ଶ୍ରୀନାମ ଉଚ୍ଚାରିତ ହେଲେ ତାହାର ଚରିତ୍ରହୀନତା ରହିପାରେ ନା। ଦୀରା କଣ ଦୀରାଜ ସମାଧାନ, ଏ ଆଚାର୍ଯ୍ୟବାଣୀ ଆପଣ କୋଉଠି ପାଇବେ, କୋଉ ବେଦରେ ପାଇବେ? ସେଥିପାଇଁ ଯୁବକ ସ୍ୱାମୀ ସେ କଥା କହୁଛନ୍ତି, ପ୍ରମାଣ କଣ? ପ୍ରମାଣ ଶାସ୍ତ୍ରରେ ବହୁ ସିଦ୍ଧାନ୍ତ ଅଛି, ଶାସ୍ତ୍ର ସିଦ୍ଧାନ୍ତର ପ୍ରମାଣ ହେଲା ଆଚାର୍ଯ୍ୟ ଅନୁଭବ। ଆଚାର୍ଯ୍ୟ ଯୋଉଟା କହିବ ସେ ଯୋଉଟା କହିଲେ ସେଟା ପ୍ରମାଣ। ଆମେ କହିଦେବା ନା ଏ ଶାସ୍ତ୍ର ଲେଖା ହେଇଛି, ଲୋକ ଗୋଟେ ଯୁକ୍ତି କରିବ, ଅଭିଜିତ ସୁଦରାଚାର ଆପଣଙ୍କ ମନା କରୁଛନ୍ତି ଚରିତ୍ର ଲୋକ କରିପାରିବେନି ବୋଲି, ସାଙ୍ଗେ ସାଙ୍ଗେ ତାକୁ ନେଇ ପଳେଇବ। ପ୍ରମାଣ କଣ ଦେବେ ଆପଣ? ଦେଖନ୍ତୁ ପ୍ରମାଣ ଆଚାର୍ଯ୍ୟ ଥିଲେ, ସେଥିପାଇଁ କହିଲେ କେବେ ହେଲେ ଚରିତ୍ରହୀନ ଲୋକମାନଙ୍କ ମୁଖରେ କେବେ ହେଲେ ଶ୍ରୀନାମ ଉଚ୍ଚାରିତ ହବନି। ଛୋଟ ହରିଦାସ ଲୀଳାର ଏଟା ହେଲା ସାର। ଆଚ୍ଛା, ଜଣେ କେବେ ମୁଁ ନାମ କରୁଛି ନା ମୁଖରେ ଶ୍ରୀନାମ ଉଚ୍ଚାରିତ ହେଲେ ତାର ଚରିତ୍ରହୀନତା ରହିପାରିବନି। ତାହେଲେ ଜଣେ ନାମ କରୁଛି ତାର ଯଦି ଚରିତ୍ର ଠିକ ରହୁନି, ତାମାନେ ତା ମୁଖରେ ହରିନାମ ଆସୁନି। ଦେଖନ୍ତୁ ଆଚାର୍ଯ୍ୟମଣି ଆଉ ଆପଣ କୋଉଠୁ ଖୋଜିକି ପାଇବେ? ଗୀତା ଭାଗବତ କୋଉ ସିଦ୍ଧାନ୍ତରେ ପାଇବେ? ଏଇଟା ତାଙ୍କର ଅନୁଭବ, ତାଙ୍କ ସମ୍ପତ୍ତି, ଶିକ୍ଷାର ସବୁ ସାର ଦଉଛନ୍ତି। ନାମାଭାସରେ ଏସବୁ ତାଙ୍କର ଲେକ୍ଚର ମୁଁ କଲେକ୍ସନ କରିଥିଲି। ନାମାଭାସ ସ୍ଥିତିରେ ପାପ, ଜଣେ ଜଣେ ବେଳେବେଳେ ଭକ୍ତ ଭାବନ୍ତି ନା ମୁଁ ତ ନାମାଭାସ ସ୍ଥିତିକି ପଳେଇଲି ବୋଧେ, ମୁଁ କୋଉ ସ୍ଥିତିରେ ଅଛି ଜାଣିବେ? ଦେଖ ନାମାଭାସ ସ୍ଥିତିରେ ବା ନାମାଭାସରେ ପାପ, ପାପର ବୀଜ ଆଉ ଅବିଦ୍ୟା ଇଏ ରହିପାରେ ନା। ଆମର ଯଦି ପାପ ପ୍ରବୃତ୍ତିରେ ଆସୁଛି ତାମାନେ କଣ, ଆମେ ନାମ ସ୍ଥିତି କୋଉଠି ଯାଇଛି? ଅବିଦ୍ୟା ରହୁଛି। ଅବିଦ୍ୟା ମାନେ କଣ? ଦେହଟାକୁ, ମୋ ଦେହ, ମୋ ସ୍ତ୍ରୀ, ମୋ ଛୁଆ, ମୋର ପିଲା, ଏବେ ବି ସେଇ ଆସକ୍ତିଟା ପ୍ରବଳ ହେଇକି ରହୁଛି, ତାର ଅବିଦ୍ୟା ରହିଲା, ତା ନାମ ସ୍ଥିତିକି ଯାଇନି। ଆଉ ପାପର ବୀଜ, ପାପର ବୀଜ ମାନେ କଣ? ହୃଦୟ ଭିତରେ ସବୁବେଳେ କାମନା ଗୁଡ଼ିକ ତିଆରି ହେଲା। ପାପର ପାପଡ଼ା କଣ ତିଆରି? ଆଗେ କାମନାର ଗୋଟେ ବୀଜ ତିଆରି ହଉଛି ନା ସିଡ୍ସଟା, ଆଉ ଅବିଦ୍ୟାରୁ ଏଇଟା ଆସୁଛି। ଏଇଟା କେବେ ରହିପାରିବନି ଜଣେ ନାମାବସ୍ଥିତି କଲେ, ପାପ କରିବାକୁ ତାର କେବେ ଇଚ୍ଛା ହବନି, କି ପାପର ବୀଜ ଯୋଉ କାମନା ଇତର ବାସନା କେବେ ତା ହୃଦୟ ଭିତରେ ଆସିବନି, କିମ୍ବା ଅବିଦ୍ୟା ହବନି। ଏଇ ତିନୋଟିରୁ କୌଣସି ଅନ୍ତଃକରଣରେ ରହିଲେ ଶୁଦ୍ଧ ନାମର କେତେ ସଂଜ୍ଞା ଅଛି, କିନ୍ତୁ ସେ ଗୋଟେ କଥା କହୁଛନ୍ତି, ଏ ତିନୋଟିରୁ କୌଣସିଟି ଗୋଟିଏ ବି ରହିଲେ ଅନ୍ତକରଣ ରହିଲେ ଶୁଦ୍ଧ ନାମ ଏକବାର ମଧ୍ୟ ଉଚ୍ଚାରିତ ହବ ନାହିଁ। ଆମେ ବଡ଼ ଭକ୍ତ କଣ ହବା? ଗୋଟିଏ ଥର ବି ଶୁଦ୍ଧ ନାମ ଉଚ୍ଚାରଣ କରିପାରିବାନି। ତିନୋଟି ମଧ୍ୟରୁ କୌଣସିଟି ଅନ୍ତକରଣ ରହିଲେ ଶୁଦ୍ଧ ନାମ ଏକବାର ମଧ୍ୟ ଉଚ୍ଚାରିତ ହବ ନାହିଁ। ନିରନ୍ତର ଭଜନ ପରାୟଣ ସାଧୁ ବ୍ୟତୀତ ଶ୍ରୀମଦ ଭାଗବତମର ଅନ୍ୟ କାହାର ନିକଟରେ ଆତ୍ମପ୍ରକାଶ କରନ୍ତି ନାହିଁ। ଆମେ ଶୁଣିଦେବା, ଆମେ ଶୁଣିପାରିବା, କିଛି ଅସୁବିଧା ନାହିଁ। ଆଉ ଶୁଣି କିଛି ନଲେଜ ତୁମେ ବହୁତ ସ୍ପିକର କରୁ ଶୁଣିବ, କିଛି ଜ୍ଞାନ ତୁମେ ପାଇବ, ପ୍ରକାଶ ହେବେ ବିଭକ୍ତ ଲେଖିଲେ। ନିରନ୍ତର ଭଜନ ପରାୟଣ ସାଧୁ ବ୍ୟତୀତ ଯେଉଁମାନଙ୍କର ସମ୍ପୂର୍ଣ୍ଣ ନିରନ୍ତର ଭଜନ ପରାୟଣ, ସବୁବେଳେ ସେବା ପରାୟଣ, ଆଉ ଭଗବାନଙ୍କୁ ତାଙ୍କ ପ୍ରୀତି ଭୂମିକାରେ କେବଳ କୃଷ୍ଣଙ୍କୁ ରଖିଛନ୍ତି, ତାଙ୍କର ଆଉ ଅଲଗା କିଛି ଜୀବନର ଲକ୍ଷ୍ୟ ନାହିଁ। ନିରନ୍ତର ଭଜନ ପରାୟଣ ସାଧୁ ବ୍ୟତୀତ ଶ୍ରୀମଦ ଭାଗବତମ ଅନ୍ୟ କାହାର ନିକଟରେ ଆତ୍ମପ୍ରକାଶ କରନ୍ତି ନାହିଁ। କନକ, କାମିନୀ ଓ ପ୍ରତିଷ୍ଠାର କବଳ ଠାରୁ ଯେ ମୁକ୍ତ ହୋଇଛନ୍ତି ତାହାର ମୁଖରେ ହିଁ କେବଳ ଶୁଦ୍ଧ ନାମ ଉଚ୍ଚାରିତ ହବ। ଆମେ ଠିକ ଟାଇମ୍ରେ ଉଠି ଜପ କରିବା, ଷୋଳମାଳା ଜପ କର, ଚଉଷଠି ମାଳା ଜପ କର, କେତେ ଜପ କର, କେମିତି ଶବ୍ଦ କର, କେତେ ସାବଧାନରେ କର, କିନ୍ତୁ ଲକ୍ଷ୍ୟ ହେଉଛି କ'ଣ? ଏମାନଙ୍କ କବଳରୁ ଉଦ୍ଧାର ପାଇବା। ଏ ଯଦି ରହିଯାଉଥିବ କିନ୍ତୁ ଆମେ କେବେ ଗୋଟେ ରୁଲ୍ସ ଆଣ୍ଡ ରେଗୁଲେସନ୍ସରେ ଖାଲି କରୁଥିବା, ଶୁଦ୍ଧ ନାମ କେବେ ମୁଖରେ ଆସିବେନି। ସେଥିପାଇଁ ସେ ଲେଖିଲେ, କନକ କାମିନୀ ପ୍ରତିଷ୍ଠା କବଳରୁ ଯେପର୍ଯ୍ୟନ୍ତ ଆମେ ମୁକ୍ତ ନ ହୋଇଛେ ବା ଯେ ମୁକ୍ତ ନ ହୋଇଛି ତାର ମୁଖରେ କେବେ ହେଲେ ଶୁଦ୍ଧ ନାମ ଉଚ୍ଚାରିତ ହେବ ନାହିଁ। ଶୁଦ୍ଧ ସତ୍ତ୍ୱର ଶ୍ରୀନାମ ମୂର୍ତ୍ତି ନାମ ଅପରାଧରେ ଶ୍ରୀନାମର ସ୍ଫୁର୍ତ୍ତି ହୁଏ ନାହିଁ। ଶୁଦ୍ଧ ସତ୍ତ୍ୱରେ ଶ୍ରୀନାମର ସ୍ଫୁର୍ତ୍ତି, ଯେଉଁ କହିଲେନି ସ୍ୱୟମେବ ସ୍ଫୁର୍ତ୍ତି, ଶୁଦ୍ଧ ନାମ ହେଇଗଲେ ସ୍ଫୁର୍ତ୍ତି, ସବୁବେଳେ ନାମ ସ୍ୱତଃ ଆସିବ, ନାମରେ ଆନନ୍ଦ ଆସିବ, ରସ ଆସିବ, ଭଗବତ ଭଗବାନଙ୍କର ଦର୍ଶନ ଉପଲବ୍ଧି ହେବ, ସେ କଥା କହୁଛନ୍ତି। ନାମ ଅପରାଧରେ ଶ୍ରୀନାମରେ ସ୍ଫୁର୍ତ୍ତି ନାହିଁ। ଯଦି ସବୁବେଳେ ନାମ ଅପରାଧ କରୁଥିବା ନାମର ସ୍ଫୁର୍ତ୍ତି ଆଉ କେବେ ଆସିବନି, ସ୍ମରଣ ଆସିବେନି, ସ୍ୱରୂପ ଉପଲବ୍ଧି ହେବନି, ରସ ହୃଦୟରେ ଲାଗିବନି, ଆଳସ୍ୟ ଲାଗିବ, ଜାଡ଼୍ୟତା ଲାଗିବ, ଏସବୁ ଲାଗିବ। ନିର୍ଜନରେ ନିର୍ଜନ କଥା କହୁଛନ୍ତି, ହଁ ଦୁଇଟା କଥା କହୁଛନ୍ତି। ଆଚ୍ଛା, ମୁଁ ପକ୍କା ବୈଷ୍ଣବ, ମୁଁ ବୈଷ୍ଣବକୁ ଚିହ୍ନିପାରେ, ଭକ୍ତି ଠାକୁର କହୁଛନ୍ତି ମୁଁ ପକ୍କା ବୈଷ୍ଣବ, ମୁଁ ବୈଷ୍ଣବକୁ ଚିହ୍ନିପାରେ, ଏତାଦୃଶ ଅହଙ୍କାରରୁ ଭଜନର ବିଚ୍ୟୁତି ଘଟେ। ଯେଉଁମାନେ ଆଜି ଭଜନ ଛାଡ଼ିଛନ୍ତି ସେମାନେ ଏଥିପାଇଁ ଛାଡ଼ିଛନ୍ତି, ମୁଁ ଠିକ୍ ଜାଣିଛି କିଏ କିଏ କେମିତିକା ବୈଷ୍ଣବ, ମୁଁ ବୈଷ୍ଣବ, ମୁଁ ବୈଷ୍ଣବଙ୍କୁ ଠିକ୍ ସେ ଚିହ୍ନିପାରେ, ଏତାଦୃଶ ଅହଙ୍କାରରୁ ଭଜନର ବିଚ୍ୟୁତି ଘଟେ। ନିର୍ଜନ କେଉଁଠି, କେଉଁ ଲୋକମାନେ ମୁଁ ଏକୁଟିଆ ରହିକି ଭଜନ କରିବି, ସେ କହୁଛନ୍ତି ନିର୍ଜନ କେଉଁଠି, ଆମେ ଯେଉଁଠିକି ଯିବା ମନର ମଳିନତାକୁ ବହନ କରି ସାଙ୍ଗରେ ନେଇକି ଯିବା। ଆଉ ନିର୍ଜନ କେଉଁଠି ଅଛି, ଯୁଆଡ଼େ ଗଲେ ମନଟା ସାଙ୍ଗରେ ଅଛି ନା, ମନର ତ ମଳିନତା ଅଛି, ଆଉ ଏକୁଟିଆ ରୁହ କି ସଙ୍ଗରେ ରୁହ। ତାଙ୍କର ବାଣୀ ବହୁତ ସୁନ୍ଦର ସୁନ୍ଦର ବାଣୀ ସବୁ ରହିଛି। ଗୋପନରେ ଅତ୍ୟାଚାର ପ୍ରକାଶ୍ୟ ପାପ ଅପେକ୍ଷା ଅଧିକତର ଘୃଣ୍ୟ ଓ ଦଣ୍ଡନୀୟ, ସାଧୁମାନଙ୍କ ପାଇଁ କହିଲେ। ଗୋପନରେ ଯେଉଁ ପାପ କରୁଛେ ଏ ପ୍ରକାଶ୍ୟ ପାପଠାରୁ ଅଧିକ ଦଣ୍ଡନୀୟ ଆଉ ଘୃଣ୍ୟ ଭଗବାନଙ୍କ ଦୃଷ୍ଟିରେ। ତାଙ୍କର ବଚନ ସବୁ ବହୁତ ଅମୃତମୟ ବଚନ। ତାଙ୍କର ଆଜି ତିରୁଭାବ ତିଥି, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦ ଜୀବନ, ତାଙ୍କ ଜୀବନ ଚରିତ୍ର ତ ବହୁତ ଭକ୍ତମାନେ କହୁଛନ୍ତି, ଆପଣମାନେ ପଢ଼ିଥିବେ ଶୁଣିଥିବେ। ତାଙ୍କର କୃପାସିକ୍ତ, ତାଙ୍କର କୃପାର ଫଳ ଆଜି ଆମେମାନେ ପ୍ରଭୁପାଦ ମହାରାଜଙ୍କୁ ପାଇଛେ, ଏବଂ ତାଙ୍କର ଉଦ୍ୟମରେ ସେ ଯେଉଁ ସଂସ୍ଥା କରିଛନ୍ତି ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘ, ଆମ ଭଳି ଦିନହୀନ ଜୀବମାନେ ଆମେ ଆସିଛେ, ସେ ଆଚାର୍ଯ୍ୟଙ୍କର ଶରଣ ନେଉଛେ, କିନ୍ତୁ ଲକ୍ଷ୍ୟ ସବୁବେଳେ ସ୍ଥିର ରଖିବା ଦରକାର, କିଭଳି ଆଚାର୍ଯ୍ୟଙ୍କ ଚରଣରେ ତାଙ୍କ ବାଣୀରେ ସମ୍ପୂର୍ଣ୍ଣ ନିଷ୍ଠା ଆମର ରହିବ। ଯଦି ଆମର ଏଇଟା ନ ରହିପାରିଲା, ତାଙ୍କ ଅନ୍ତର କେବେ ଶୁଦ୍ଧି ହେବନି କି କୃଷ୍ଣଙ୍କ ପାଖରେ କେବେ ମୁକ୍ତି ଲାଗିବନି। ତେଣୁ ଆଜି ଶୁଭ ଦିନରେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦଜୀ ମହାରାଜଙ୍କର ଚରଣ କମଳରେ ଶତ ଶତ କୋଟି ଦଣ୍ଡବତ ପ୍ରଣାମ କରି ତାଙ୍କର କୃପା ଭିକ୍ଷା କରି କିଭଳି ସାଧୁ ଗୁରୁ ବୈଷ୍ଣବଙ୍କର ସେବା କରି ଆମର ଜୀବନ କହିବା ଭଜନ ପଥର ରଖିବା, ଏହି କୃପା ପ୍ରାର୍ଥନା କରି ଏବେ କଥାକୁ ବିଶ୍ରାମ ଦେବା। ହରେ କୃଷ୍ଣ। ଜୟ ବିଷ୍ଣୁପାଦ ପରମହଂସ ପରିବ୍ରାଜ ଆଚାର୍ଯ୍ୟ ଅଷ୍ଟୋତ୍ତର ଶତଶ୍ରୀଷ୍ମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଶ୍ରୀଲ ପ୍ରଭୁପାଦଜୀ ମହାରାଜ କି ଜୟ। ଶୁଭ ତିରୋହାବ ତିଥି ମହୋତ୍ସବ କି ଜୟ। ସମ୍ବିତ ବୈଷ୍ଣବ ଭକ୍ତ ବୃନ୍ଦ କି ଜୟ। ନିଦାଇ ଗୌର ପ୍ରମାନନ୍ଦେ ହରି ହରି ବୋଲ। ହରେ କୃଷ୍ଣ।